శ్రీమద్ భాగవతం దశమ స్కంద 26వ అధ్యాయం. భగవాన్ శ్రీకృష్ణ ఇంద్రపు జంకు నివారణ క్రియా పై ఏం గోవర్ధన పూజార ప్రవర్తన పై కర్మబాధకు స్థాపన కలే ఏం కృష్ణంగర జయతు ఏటా మనర అనుకూల తిలా కృష్ణంగర ఇచ్ఛా తిలా అసే హి పరమాత్మ రూపర సమస్తంగ జీవ హృదయ భితర రహిచంది. ତାଙ୍କର ମନର ଯେଉଁଟା ଅନୁକୂଳତା, ତାଙ୍କର ଯେଉଁଟା ଇଚ୍ଛା, ସେ ନିରଙ୍କୁଶ ଇଚ୍ଛାମୟ ପୁରୁଷ, ତାଙ୍କର ଇଚ୍ଛା ହିଁ ଫଳବତୀ ହେବ. ଜୀବର ସ୍ୱତନ୍ତ୍ରତା ରହିଛି ସବୁବେଳେ, ପ୍ରତ୍ୟେକ ଜୀବର ସ୍ୱତନ୍ତ୍ରତା ରହିଛି. ତାର ସ୍ୱତନ୍ତ୍ରତାର ସେ ଅପବ୍ୟବହାର କରିପାରିବ ବା ସଦ୍ବ୍ୟବହାର କରିପାରିବ. ଜୀବ ଯେହେତୁ ତଟସ୍ଥ ଶକ୍ତି ଏବଂ ସ୍ୱତନ୍ତ୍ରତା ହେଉଛି ଗୋଟେ ଅମୂଲ୍ୟ ଉପହାର ଜୀବକୁ ଦିଆଯାଇଛି, ବିଶେଷ କରି ମନୁଷ୍ୟକୁ. ଜୀବମାନେ ମନୁଷ୍ୟ ଦେବଜନୀର ନୁହେଁ କି ଇତର ଜନୀର ନୁହେଁ. ମନୁଷ୍ୟ ଚାହିଁଲେ ସେ ଭଗବାନଙ୍କର ଭଜନ କରିବ, ମନୁଷ୍ୟ ଚାହିଁଲେ ସେ ମାୟା ଅଭାବ ବିଷୟ ଭୋଗିବ, କିନ୍ତୁ ଅଲଗା ଜୀବ ସେଇଟା କରିପାରିବେନି. ତାଙ୍କର ଚାହିଁବାର କିଛି ନାହିଁ, ତାଙ୍କୁ ତାଙ୍କର କର୍ମଫଳ ହିସାବରେ କେବଳ ଭୋଗ ଯୋନି, ସେଇଟା ସେଥିପାଇଁ କୁହାଯାଏ. ମାନେ ଦେବ ଯୋନି, ସେ ଭୋଗ ଯୋନି. ପଶୁପକ୍ଷୀ ଯୋନି, ଯେଉଁ 80 ଲକ୍ଷ ଇତର ଯୋନି ରହିଲେ, ସେ ସବୁ ଭୋଗ ଯୋନି, ସେ କେବଳ ଭୋଗିବେ. ତାଙ୍କର ଚଏସ୍ କିଛି ନାହିଁ, ସେ ତାଙ୍କ ଇଣ୍ଡିପେଣ୍ଡେଣ୍ଟ, ତାଙ୍କର ଯେଉଁ ସ୍ୱତନ୍ତ୍ରତାର ସଦ୍ବ୍ୟବହାର କରିପାରିବେନି, ସେ କେବଳ ଭୋଗ ଯୋନି. ସେଟା ମନୁଷ୍ୟ ଯୋନିଟା ହେଉଛି କର୍ମ ଯୋନି, ଭୋଗ ଆଉ କର୍ମ ଉଭୟ. ଯାହା ଆମେ କରିଛେ ଭୋଗୁଛେ, ବର୍ତ୍ତମାନ ଚାହିଁଲେ ଆମେ ନୂତନ କର୍ମ କରିପାରିବା. ଏଥିପାଇଁ ଏଇଟା ଦୁର୍ଲଭ, ମନୁଷ୍ୟ ଜନ୍ମ ଦୁର୍ଲଭ. ଏଥିପାଇଁ ଆମେ ଚାହିଁଲେ ଭକ୍ତ ହେବା, ଚାହିଁଲେ ପାପୀ ହେବା, ଚାହିଁଲେ ପୁଣ୍ୟବାନ ହେବା, ଚାହିଁଲେ ଆଶ୍ରିକ କର୍ମ କରିବା, ଚାହିଁବା ସହିତ ଅଛି, କିନ୍ତୁ ମନେ ରଖିବାକୁ ପଡ଼ିବ ଭଗବାନ କୃଷ୍ଣ ଜୀବକୁ ସ୍ୱତନ୍ତ୍ରତା ଦେଇଥିଲେ ସୁଦ୍ଧା କୃଷ୍ଣଙ୍କ ହାତରେ କିଛି ଶକ୍ତି ରହିଛି. ସେ ଶକ୍ତିଟି କ'ଣ ନା, ଯଦି ସେ କୌଣସି ଜୀବକୁ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି, ସ୍ୱୀକାର କରିବା ପାଇଁ ଚାହୁଁଛନ୍ତି, ସେତେବେଳେ ସେ ଚାହିଁଲେ ସେ ଜୀବକୁ ସ୍ୱତନ୍ତ୍ରତା ଆଉ ଦେବେନି, ସେ ଗ୍ରହଣ କରିବେ ତାଙ୍କର ମନର ଅନୁକୂଳ. ସେ ଚାହୁଁଛନ୍ତି ଏଇଟା, ସେ ଗୋଟେ ଜୀବକୁ ଗ୍ରହଣ କରୁଛନ୍ତି, ସେଥିରେ ଆଉ ସେ ଜୀବର କିଛି ସ୍ୱତନ୍ତ୍ରତା ରହିବନି. ସେ କୃଷ୍ଣଙ୍କର ଇଚ୍ଛା, ତାଙ୍କ ଇଚ୍ଛା ବଳବତୀ. ଆଉ ସେ କେଉଁ ଜୀବକୁ ଚାହିଁବେ ସେ ସେ ସେଟା ତାଙ୍କ ଉପରେ ନିର୍ଭର କରେ. ସେ ବରଣ କରିବେ ସେ ଗୋଟେ ଜୀବକୁ ଚାହିଁବେ, ଯେମିତି ରଜା, ରଜା ଚାହିଁବ ସେ ଗୋଟେ ସବରୀୟ ଝିଅକୁ ବାହା ହେବ, ତ ସବୁ କିଏ ତ ମନା କରିବ? ରଜା ଚାହିଁବ ମୁଁ ଗୋଟେ ବଡ଼ ସୁନ୍ଦରୀ କନ୍ୟାକୁ ବିବାହ ହେବ, ତ କିଏ ମନା କରିବ? ସେ ନ ଚାହିଁଲେ ବି ରଜା ଫୋର୍ସଫୁଲ୍ ନେଇ ଆସିବ. ରଜା ଚାହୁଁଛି ବିବାହ ହେବା ନାହିଁ, ତ କିଏ ମନା କରିବ? ଏ ଯେମିତି ଆଗରୁ ସବୁ ନା ନା ନା, ଏ ଗଲେ ଫୁଲବାଣୀ ଗଲେ ଦେଖିବ, କୋରାପୁଟ ଗଲେ ଦେଖିବ, ସେସବୁ ଦେଖିବ, ତାଙ୍କ ଝିଅ ଗୁଡ଼ାକ ସବୁ ତାଙ୍କ ମୁଣ୍ଡରେ ସବୁ ଚିତା କୁଟେଇ ଦେଇଛନ୍ତି, ମୁହଁରେ ସବୁ ଏମିତି କରିଥିଲେ, ବର୍ତ୍ତମାନ ସେତେ କରୁଛନ୍ତି ନା କାହିଁକି ନା, ସେତେବେଳେ ଯେଉଁ ଘୁମସର ରାଜା ଥିଲେ ସେ ଜବରଦସ୍ତି ପଠାଉଥିଲେ, ଯାହା ସବୁ ଝିଅ ଗୁଡ଼ାଙ୍କୁ ସୁନ୍ଦରୀ, ଯେଉଁ ଝିଅ ଗୁଡ଼ାକ କମ୍ ବୟସରେ ଝିଅ ଯୁବତୀ ଝିଅଙ୍କୁ ସବୁ ଧରି ଆସିଛି, ମୁଁ ଭୋଗ କରିବି. ତ ଯଦିଓ ସେମାନେ ବଣ ଜଙ୍ଗଲରେ ରହୁଥିଲେ, ତାଙ୍କ ଭିତରେ ଯେଉଁମାନେ ସୁନ୍ଦର ଥିଲେ, ଏମାନେ ରାଜା ସବୁ ପଠେଇକି ମନ୍ତ୍ରୀମାନେ ଧରିକି ଆସୁଥିଲେ. ତ ତାଙ୍କର ବାପା ମାମାନେ ସବୁ ଚିନ୍ତା କଲେ, ଆମେ କ'ଣ କରିବା, ଆମେ ଝିଅମାନଙ୍କୁ ସବୁ ଆମେ ଯଦି କୁରୂପ ହେଇଯିବା ତାହେଲେ ଆମକୁ ରାଜା ଆଉ ଭଲ ପାଇବେ. ସେ ତ ତୁମେ ଗଲେ ଏବେ ବି ଦେଖିବ କୋରାପୁଟ, ସେ ଫୁଲବାଣୀ, ସେ ତାଙ୍କ ମୁହଁରେ ସବୁ ଏମିତି ସବୁ କୁଟେଇ ଦେଇଥିବେ. ଏବେ ବି ଏବେ ସେ ଛାଡ଼ିଦେଲେଣି, କିନ୍ତୁ ପୁରୁଣା ଲୋକମାନଙ୍କର ପ୍ରାୟ ସବୁ ଅଛି, ଆଉ କେତେ କେତେ ଭିତରେ ରହିଛନ୍ତି, ସେ ଏବେ ବି କରୁଛନ୍ତି, ତାଙ୍କର ଗୋଟେ ପରମ୍ପରା ନା ଏଇଟା କରିବା ଆଉ. ରାଜା ନା ସେ ଚାହୁଁଛି ବିବାହ ହେବା ପାଇଁ, ତ କିଏ ମନା କରିବ? ସେ ଚାହିଁବ ଜଣଙ୍କୁ ଫାଶୀ ଦେବା ପାଇଁ, କିଏ ମନା କରିବ? କିନ୍ତୁ ଜୀବର ସ୍ୱତନ୍ତ୍ରତା ଅଛି, ମାନେ ଏମିତି ଭାବିବା ଉଚିତ ନୁହେଁ, ଏମିତି କଂସର ସ୍ୱତନ୍ତ୍ରତା ଥିଲା, ସେ ଭଗବାନଠୁ ବଡ଼ କିଛି କାମ କରିଦେବ. ସ୍ୱତନ୍ତ୍ରତା ଥିଲେ ବି ସେ ଭଗବାନଙ୍କର ଅଧୀନ, କର୍ମଫଳର ଅଧୀନ, ସେ କର୍ମଫଳ ହିସାବରେ ତାର ସ୍ୱତନ୍ତ୍ରତା ବ୍ୟବହାର କରିବ, ତା ଅଧିକା କିଛି କରିପାରିବେନି. ସ୍ୱତନ୍ତ୍ରତାର ଅର୍ଥ ନୁହେଁ ଯେ ସେ ଯାହା ଚାହିଁବେ ତାହା କରିଦେବ, ସେ ଚାହିଁବେ ସବୁଠୁ ହଜାର ଲୋକଙ୍କୁ ମର୍ଡର କରିଦେବ, ନାହିଁ, ତା କର୍ମଫଳ ହିସାବରେ, ତା କର୍ମ ହିସାବରେ ତାର ଶକ୍ତି ଆସିବ ସେତିକି. ସେମିତି ନାହିଁ ଯେ ସ୍ୱତନ୍ତ୍ରତା ମାନେ ସେ ତା ଯାହା ଇଚ୍ଛା ତାହା କରିଦେବ, ସେମିତି ନାହିଁ. ଯେମିତି ଆମେରିକା, ଏ ଚାଇନା, ଏମାନେ ବହୁତ ବଡ଼ ବଡ଼ ଦେଶର ବହୁତ ବଡ଼ ବଡ଼ ଜିନିଷ ରଖିଛନ୍ତି, ତା ମାନେ ନିଜ ସ୍ୱତନ୍ତ୍ରତା ଅଛନ୍ତି, ତାକୁ ଭଗବାନ ଏମିତି ମାୟାର ନିୟମରେ ବାନ୍ଧିଦେଇଛନ୍ତି, ସେ ଦେଶ ଦେଶ ବୟ ସବୁ ଜିନିଷ ରହିଛି, ତା ମାନେ ହେଉଛି ସେ ଆଟମ୍ ବମ୍ ପକେଇଦେବେ, ସେ ଜାଣିଛନ୍ତି, ସେ ପକେଇଦେଲେ ସବୁ ଦେଶ ମିଶି ତାଙ୍କୁ ବି ପକେଇବେ. ସମସ୍ତଙ୍କର ସ୍ୱତନ୍ତ୍ରତା ରହିଛି, ତାର କର୍ମଫଳ ହିସାବରେ ସେ ଯେତିକି କରିପାରିବ, ତାର ଅର୍ଥ ନୁହେଁ ଯେ ଜୀବ ଗୋଟେ ସ୍ୱତନ୍ତ୍ର, ମାନେ ତାଙ୍କ ଇଚ୍ଛା, ତାର ଇଚ୍ଛାର ସେ ସଦ୍ବ୍ୟବହାରଟା ଭଗବାନଙ୍କୁ ବରଣ କରିବ. ଯଦି ବରଣ କରୁନାହିଁ, ଯଦି ଭଗବାନ ଇଚ୍ଛା କରିବେ, ଯେମିତି ବର୍ତ୍ତମାନ କୃଷ୍ଣ ଇଚ୍ଛା କରୁଛନ୍ତି ଗୋବର୍ଦ୍ଧନ ପୂଜା ପ୍ରବର୍ତ୍ତନ ହଉ, ସେ ହୃଦୟ ଭିତରେ ଅଛନ୍ତି ନା, ସେ ପ୍ରେରଣା ଦେବେ, କୃଷ୍ଣ ପ୍ରେରଣା ଦେବେ। କିନ୍ତୁ ହୃଦୟ ଯଦି ନିର୍ମଳ ନ ହବ, ଯେମିତି ଜଣଙ୍କ ଗୋଟେ ମନୁଷ୍ୟରେ ତାର ସବୁ ଭଲ ଗୁଣ ଅଛି, କିନ୍ତୁ ତା ହୃଦୟଟା ଭଲ ନୁହେଁ, ତା ମନ ଭଲ ନୁହେଁ, ତାକୁ କିଏ ଭଲ ପାଆନ୍ତିନି, ତାକୁ କିଏ ଭଲ ପାଇବେନି। ତାର ଧନ ଥାଇପାରେ, ରୂପ ଥାଇପାରେ, ତା ହୃଦୟଟା ଭଲ ନୁହେଁ, ତା ହୃଦୟରେ ଯାହାକୁ ଆବିଳତା ଅଛି। ସେଠି ଭଗବାନ କାହାକୁ ବରଣ କରିବେ? ଯେଉଁମାନଙ୍କର ନିର୍ମଳ ମନ, ମନରେ ଆବିଳତା ନାହିଁ, କୁଠିଳତା ନାହିଁ, ସରଳତା ରହିଛି। ମନଟାକୁ ଯେତେ ଯୋଗ ସାଧନ ରହିଲା, ଯେତେ ଜିନିଷ ରହିଲା, ସବୁର ଗୋଟିଏ କାମ କ'ଣ, ମନଟାକୁ ବିଶୁଦ୍ଧ କରିବା। ଯୋଗ ଶବ୍ଦ ଯେଉଁଠି ଲାଗିବ ସେଥିରେ ମନ ତା ଦେହରେ ଲାଗିବ। ଯୋଗ କାହା ପାଇଁ କରାଯାଉଛି? ମନଟାକୁ ବିଶୁଦ୍ଧ କରିବା ପାଇଁ। କାହିଁକି ନା, ମନ ହିଁ ତୁମକୁ ଶରୀର ଦେଇଛି, ମନ ହିଁ ବିଷୟ ଚିନ୍ତା କରୁଛି, ମନ ହିଁ ସଂସାର, ଶରୀର, କାମନା ସବୁ ମନ ଭିତରୁ ଆସିଛି। କାରଣ ଇନ୍ଦ୍ରିୟମାନେ ମନ ଦ୍ୱାରା ପରିଚାଳିତ ହେଉଛନ୍ତି। ଆଉ ଜୀବାତ୍ମା କ'ଣ କରୁଛି ନା, ଇନ୍ଦ୍ରିୟ ମନମାନେ ଜୀବାତ୍ମାକୁ ଏତେ ଦିନ ଆଗରୁ କବଳିତ କରି ରଖିଛନ୍ତି, ଜୀବାତ୍ମା ଜାଣିଲେ ବି କିଛି କରିପାରିବନି। ତାର ଗୋଟେ ୱିକନେସ୍ ଯାହା କୁହାଯାଏ, କ'ଣ କୁହାଯିବ, ଦୁର୍ବଳତା, ଦୁର୍ବଳତା ରହି ସେ କିଛି କରିପାରୁନି। ଯେମିତି ଗୋଟେ କିଡ଼ନାପ୍ ଗୋଟେ ଶବ୍ଦ ଅଛି, କ'ଣ କୁହାଯାଏ ତାକୁ, ପଣବନ୍ଦୀ କରି ରଖିଦେବା, ଯେ ରାଜାମାନେ ସବୁ କିଡ଼ନାପ୍ କରି ରଖିଦେବେ। ଏ ଗୁଣ୍ଡାମାନେ ଦେଖୁନ, ଆଉ ଗୋଟେ ଗୋଟେ ଉଠେଇ ନେଇକି ପଳାଉଛନ୍ତି, ତାକୁ କିଡ଼ନାପ୍ କରି ରଖିଦେଉଛନ୍ତି, ତାକୁ ଖାଇବା ପିଇବାକୁ ଦେବେ, ଏ ବନ୍ଧୁକ ଅଛି, ସବୁ ସେ କିଡ଼ନାପ୍ କରି ଦିଆହେଇଛି, ତାକୁ କ'ଣ କରିପାରିବେ ସେ? ବର୍ତ୍ତମାନ କ'ଣ ତାକୁ କିଏ ରକ୍ଷା କରିପାରିବ? କିଡ଼ନାପ୍ ହେଇଗଲେ ତ କିଏ ରକ୍ଷା କରିପାରିବ? ସିଏ ଯଦି ଚାହିଁବେ ସେ ଲୋକ ଖୋଲିବେ, ନହେଲେ କେହି ବଳବାନ ଲୋକ ଗଲେ ତ ପୋଲିସ ଫୋଲିସ ଗଲେ ଖୋଲିବେ। ଏ ସେଇଭଳିଆ କେଉଁ କଥାର ଉଦାହରଣ ମୁଁ ଏଠି ଦେଇଦେଲି, ମନ, ଏ ଆତ୍ମାକୁ ଏ କିଡ଼ନାପ୍ କରି ରଖିଲା ଭଳିଆ ରଖିଛନ୍ତି ଇନ୍ଦ୍ରିୟ ଆଉ ମନମାନେ। ଚାହୁଁଛି ବାହାରିକି ଯିବା ପାଇଁ, ଜଣେ କିଡ଼ନାପ୍ ହେଇଗଲା ପରେ ସେ କ'ଣ ଚାହୁଁଛି, ମୁଁ ପଳେଇବି, କିନ୍ତୁ ସେ ଯାଇପାରିବେନି, ଭୟ ରହିଛି, ସେଠି ତ ଭୟ ରହିଛି। କିନ୍ତୁ ଏଠି ଜୀବାତ୍ମା କ'ଣ କରୁଛି, ମନ ଆଉ ଇନ୍ଦ୍ର ଦ୍ୱାରା ଏମିତି ତାକୁ ମନ ଇନ୍ଦ୍ର ବିଷୟର ବିଷୟର ସ୍ୱାଦଟା ଦେଇଦେଇଛନ୍ତି, ସେ ପୁରା ତାଙ୍କ ସାଇଡ଼କି ହେଇଯାଇଛି, ତାକୁ ଆଧ୍ୟାସ କୁହାଯାଏ। ସେ ନିଜକୁ ପୁରା ଦେହ ବୋଲି ଭାବୁଛି, ପୁରା ଅନାଦିକାଳରୁ ଗୋଟେ ବିସ୍ମରଣ ହେଇଯିବ। ବହୁତ ଦିନ ଯେମିତି ଘଟଣା ଗଲା ପରେ ଆଉ ଗୋଟେ ଜିନିଷଟା ମୁଣ୍ଡରେ କିଛି ନଥାଏ, ସେଭଳି ଆତ୍ମାର ଟୋଟାଲ କିଛି ଜ୍ଞାନ ବି ନାହିଁ ଯେ ମୁଁ ହେଉଛି ପରମାତ୍ମାଙ୍କର ଅଂଶ, ସେ ପୁରା ଆଧ୍ୟାସ ହେଇଯାଇଛି ଦେହ। ସେ ଗୋଟେ ମଣିଷଟା ଆମେ ଯେମିତି ଜନ୍ମ ହେଇଛି, ଗୋଟେ ଶରୀରଟା ଧରିଦେଇଛି, ଆଉ କିଛି ନାହିଁ, ମୋ ଶରୀର କେମିତି ଭଲ ରହିବ, ମୋତେ ଅପମାନ କେମିତି ନ ହେବ, କେମିତି ଭଲ ରହିବି, ମୋର କେମିତି ଏଇଟା ଚିନ୍ତା କରୁଛି। ହେଲେ ତୁ କିଏ ସେ ତୋ ଦେହଟା ନେଇ କ'ଣ କରିବୁ? ମରିଗଲା ପରେ କ'ଣ ହବ, କ'ଣ ଏଥିରେ ତତେ ମିଳିବ? ଏ ସୁଖଟା ମିଳିଲା ହେଟା କ'ଣ, କ'ଣଟା ସୁଖ ମିଳିଛି? ଯଦି ଗୋଟେ ମନୁଷ୍ୟକୁ ସୁଖ ଗୋଟେ କିଛି ମିଳୁଛି, ତାହେଲେ କ'ଣ ସୁଖ ମିଳିଛି ଗୋଟେ ଜୀବନରେ, କୁହ କେଉଁଟା ସୁଖ? ସବୁଟା ଗୋଟେ ସୁଖ ବୋଲି ପ୍ରତୀୟମାନ ହୁଏ, କିଛି ସୁଖ ନାହିଁ। ଭୌତିକ ବସ୍ତୁରେ କୌଣସି ସୁଖ ନାହିଁ, ଭୌତିକ ବସ୍ତୁ ମାନେ କେବଳ ଗୋଟେ ଉଦ୍ବେଗ, ଭୌତିକ ବସ୍ତୁର ମାନେ ଗୋଟେ ଉଦ୍ବେଗ, ଆଉ କିଛି ନାହିଁ। ତ ଯେତେବେଳେ ଗୋଟେ ଏନ୍ଜୟମେଣ୍ଟ ସ୍ପିରିଟ୍ ତୁମେ କରିବ, ଭଲ ଖାଇବି, ଭଲ ଇଏ କରିବି, ତା ଗୋଟେ ଉଦ୍ବେଗ। ଯେମିତି ମୁଁ କହୁଛି ଭଲ ଫିଷ୍ଟ କରି ଖାଇବା, ସେଟା ଗୋଟେ ଉଦ୍ବେଗ, ଖାଇସାରିବ ତାପରେ ଦେହ ଖରାପ ହବ, କିମ୍ବା ଖାଇସାରିବ ପୁରୀ ଅନସାଟିସ୍ଫାଏଡ୍ ଡିଜାୟର ଆସିବ, ଆଉ ଏଇଟା ଏମିତି ହେଲା ନା, ଚଳ ଆଉ ଥରକ ଏଇ ଫିଷ୍ଟ କରିବା। ସୁଖ ନାହିଁ, ଭୌତିକ ବସ୍ତୁର ସୁଖ ନାହିଁ, କିନ୍ତୁ ମନ ତ ମାନଙ୍କର ନେଇଛି, ଇନ୍ଦ୍ରମାନଙ୍କୁ ନେଇକି ସେ ପୁରା ଆତ୍ମାକୁ କିଡ଼ନାପ୍ କଲା ଭଳିଆ କରିକି ରଖିଛି। ସେ କ'ଣ କରିବ? ସେ କିଛି ବରଣ କରିପାରୁନି, ତା ସାଇଡ଼ରୁ କିଛି, ଜୀବାତ୍ମା ସାଇଡ଼ରୁ କିଛି ପୁରା ତାର ଆବରଣ ହେଇଯାଇଛି, ଚେତନାର ପୁରା ତାକୁ ଆବରଣ କରିଦିଆଯାଇଛି, ବିଷୟ ଆବରଣ। ସେ ପରଦା ଗୁଡ଼ାକ ଗୋଟେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ, ଏ ଯେମିତି ଦେହରେ ସବୁ ମଳି ଲାଗିଗଲେ, ଦେଖିଛ ନା ଯେଉଁ ଗରିବ ଲୋକମାନେ ସବୁ ତାଙ୍କ ଖାଟ ଖଟି ଖଟିଥିବେ ଖଟିଥିବେ ଖଟିଥିବେ, ତାଙ୍କ ଦେହରେ ସବୁ ମଳି ଲାଗିଯିବ, ଏ ଛଡ଼େଇଥିବେ, ଘସି 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 ଛଡ଼େଇଦେବ, ଏକା ସାଙ୍ଗରେ ଛାଡ଼ିଯିବ? ଛାଡ଼ିବନି, କେତେ ପରସ୍ତ ମଳି ଲାଗିଛି ଆଉ ସେ ସେଇଭଳିଆ। ଜୀବାତ୍ମା ଉପରେ ଏତେ ଏକ ଭରିଙ୍ଗ ରହିଛି, ସେ ଟୋଟାଲ ବିସ୍ମରଣ ହେଇଯାଇଛି। ତେଣୁ ସିଏ ହଠାତ୍ ଚାଲି ଆସିଲା ଯେ ଭଗବାନଙ୍କ ନାମ କରିବା, ଭଗବାନଙ୍କର ଚିନ୍ମୟ ଜିନିଷକୁ ଉପଲବ୍ଧି କରିବାଟା ସମ୍ଭବ ହଉନି। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଚେତୁ ଦର୍ପଣ ମାର୍ଜନମ କହିଲେ, ମାର୍ଜନମ ଶବ୍ଦ ଲଗେଇଲେ, ଚେତୁ ଦର୍ପଣ ମାର୍ଜନମ, ବାରବାର ମାର୍ଜନ କର, ବାରବାର ମାର୍ଜନ କର। ତେଣୁ ଏଇ କଥାରେ ପଡ଼ିଛି ଯେ ଭଗବାନ ଯଦି ଇଚ୍ଛା ନ କରିବେ, ଭଗବାନ ଯଦି ବରଣ ନ କରିବେ, କେଉଁ ଜୀବକୁ ଭଗବାନ ବରଣ କରନ୍ତି? ଏ ଯୋଗ ଶବ୍ଦର କଥା ପଡ଼ିଥିଲା, ଯୋଗର ଅର୍ଥ ହେଲା କେବଳ ମନ ଇନ୍ଦ୍ରିୟକୁ ଶୁଦ୍ଧ କରିବା, କାରଣ ମନ ଇନ୍ଦ୍ରିୟ ଶୁଦ୍ଧ ହେଇଗଲେ ଆତ୍ମାର ଟିକେ ତାକୁ ଚାନ୍ସ ମିଳିବ, ସେ ଟିକେ ମାନେ ତାର ପୂର୍ବ ଅବସ୍ଥାକୁ ଫେରିପାରିବ, ତାକୁ ଜ୍ଞାନ ଦିଆଗଲେ ସେ ଗ୍ରହଣ କରିପାରିବ। ଯେମିତି ବର୍ତ୍ତମାନ ଆମେ ଶୁଣୁଛେ, ଜପ କରୁଛେ, ଭଗବାନଙ୍କୁ ଦେଖୁଛେ, କିନ୍ତୁ ଏସବୁ କିଛି ଭିତରକୁ ଯାଉନି, ଆତ୍ମା ପାଖକୁ ପହଞ୍ଚିପାରୁନି, ଆତ୍ମା ପରମାତ୍ମା ସହିତ କନେକ୍ଟ ହେଇପାରୁନି। ମଝିରେ କିଏ ରହିଗଲେ? ମନ ଇନ୍ଦ୍ରିୟ, ମନ ଇନ୍ଦ୍ରିୟ ମାନେ। ସେଥିପାଇଁ ଯୋଗ ପ୍ରୋସେସ୍ କରାଗଲା, ଏମାନେ ଯଦି ଶୁଦ୍ଧ ହେଇଯିବେ ଏମାନେ କ'ଣ କରିବେ? କାରଣ ଆତ୍ମା ସ୍ୱର ଧରିବାକୁ ପଡ଼ିବ ନା, ମନ ସହିତ ସେ କନେକ୍ଟ କରିବ ନା, କାରଣ ଆତ୍ମା ସହିତ ମନ ରହିଛି କି ନାହିଁ, ଜୀବାତ୍ମା ମନ ବୁଦ୍ଧି ଅହଙ୍କାର ଏ ତିନିଟା ଜିନିଷକୁ ପ୍ୟୁରିଫାଏ କରିବାର ଅଛି। କେବଳ ମନ ପ୍ୟୁରିଫାଏ ହେବନି, ଅହଙ୍କାର ବି ପ୍ୟୁରିଫାଏ ହେବା ଅଛି। କାରଣ କର୍ମଟା ଯେଉଁ କରୁଛେ ଆମେ କେଉଁଠୁ କରୁଛେ? ଅହଙ୍କାର, ଅହଙ୍କାର ନହେଲେ କର୍ମ କେହି କରିପାରିବେ, ଅହଙ୍କାର କର୍ମଟା ସେଠୁ ଆସୁଛି ନା। ଆଉ ବ୍ରାହ୍ମଣ କ'ଣ ଭାବୁଛି? ମୁଁ ବ୍ରାହ୍ମଣ, ଏ ଅଭିମାନ ଅହଙ୍କାର ଅଛି ବୋଲି ସେ କର୍ମ କରୁଛି। ପ୍ରତ୍ୟେକ ଲୋକର ଅହଙ୍କାର ଅଛି, ସେଟା ଅହଙ୍କାର ଗୋଟେ ଗୋଟେ ଅଭିମାନ ଗୋଟେ ଅହଙ୍କାରଟା କେଉଁ ତର ଲାଗୁଛି ସଂସାର ଜିନିଷରେ, ତାକୁ ବି ଶୁଦ୍ଧ କରିବାର ଅଛି। ମୁଁ କୃଷ୍ଣ ଦାସ, କୃଷ୍ଣ ଦାସ ଅଭିମାନ ଯେ ଆନନ୍ଦ ସିନ୍ଧୁ, କୋଟି ବ୍ରହ୍ମ ସୁଖ ନୟ ତାର ଏକ ବିନ୍ଦୁ, ଏହା ଆମର ଆମର ହଉଛି। ସେଥିପାଇଁ ପ୍ରଭୁପାଦ କୁହନ୍ତି ଫଲ୍ସ ଇଗୋ ରିଏଲ ଇଗୋ, ମିଥ୍ୟା ଅହଙ୍କାର ଆଉ ପ୍ରକୃତ ଅହଙ୍କାର। ପ୍ରକୃତ ଅହଙ୍କାର ହଉଛି କୃଷ୍ଣ ଦାସ, ମୁଁ ଭଗବାନଙ୍କର ଦାସ। ଭକ୍ତିନ ଠାକୁର ଯେଉଁଟା କହିଲେ, ଜୀବ କୃଷ୍ଣ ଦାସ ଏଇ ବିଶ୍ୱାସ କରିଲେ ତାର ଦୁଃଖ ନାହିଁ। ବିଶ୍ୱାସ ତ ନାହିଁ, ଆଉ ଅହଙ୍କାର ଏମିତି କରିଦେଇଛି, ଆଉ ସେ କେବେ ବିଶ୍ୱାସ କରୁନି, ମୁଁ କ'ଣ ଭଗବାନଙ୍କର ଦାସ, ମୁଁ ଏଇଟା କରିବି, ମୁଁ ସେଇଟା କରିବି, ମୁଁ ସେ ଭୋଗିବି, ମୁଁ ଏଇଟା ମୋର ଇଚ୍ଛା ହବ ଏଇଟା ମୁଁ କରିବି। ସେ କହୁଛି ନା ମୋର ଇଚ୍ଛା ମୁଁ କରିବି, ଏଇଟା କ'ଣ ତାର ଅହଙ୍କାର। ଜୀବର ବିଶ୍ୱାସ ବି ନାହିଁ ମୁଁ କୃଷ୍ଣ ଦାସ ବୋଲି, ମୁଁ କାହାର ନୁହେଁ, ମୁଁ କାହାର ନୁହେଁ, ନା ମୋ ଦେହର, ନା ମୋ ବାପାର, ନା ମୋ ମାଆର, ନା ମୋ ଦେଶର, ନା ମୁଁ କାହାର ନୁହେଁ, ମୁଁ ହେଉଛି କୃଷ୍ଣଙ୍କର। ଆଉ ସେ କୃଷ୍ଣ କହିଲେ ଅଭିନନ୍ଦ ତନୁଜ କିଙ୍କର ପତିତମ ବିଷମୟ ଅମ୍ବୁଧ, ମୁଁ ନନ୍ଦ ତନୁଜ କିଙ୍କର ଏଠି ପଡ଼ିଯାଇଛି, ଏଇଟା ଆମେ ସ୍ୱରୂପ ସ୍ଥିତି ମହାପ୍ରଭୁ ଜଣେଇଲେ। ଜୀବର ମୁଁ ହେଉଛି କୃଷ୍ଣଙ୍କ, ଜୀବ କୃଷ୍ଣଙ୍କର ଦାସ, ସେ କାହାର ଦାସ ନୁହେଁ। ସେଥିରେ ସର୍ବଧର୍ମାନ ପରିତ୍ୟ ଆମେ ସବୁ ଧର୍ମ ଛାଡ଼ି ଦେଉଛେ, ସେଥିରେ କୌଣସି ଜିନିଷ ଆମେ କାହାର କିଛି ଟେକ୍ କେୟାର କରୁନେ, ଭଲ ଭଗବାନଙ୍କର ସେବା କରୁଛେ, ସେଥିରେ କ'ଣ ଦୋଷ? ଭଗବାନ କାହିଁକି କାହିଁ କରେ ତୁମେ, ତୁମର କ'ଣ ମା ସୂଚ କହିଲେନି ସର୍ବଧର୍ମାନ ପରିତ୍ୟ ମାମିକମ ଶରଣ ବଜ ଅହଂ ତ୍ୱାମ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ସୂଚ। ଚିନ୍ତା କରନା, ମୁଁ ସବ ପାପରୁ ତୁମକୁ ରକ୍ଷା କରିବି। ଏଟା କେମିତି କହୁଛ? କେଉଁ ଦୃଷ୍ଟିରୁ କହୁଛ? ଆତ୍ମଦୃଷ୍ଟିରୁ କହୁଛନ୍ତି ନା, ଆଉ ଆତ୍ମା ହଉଛି ମୋର ଅଂଶ, ସେ ମୋ ସା ମୋର ସେବା କଲା ପରେ ତା ପାପ କ'ଣ ଲାଗିବ? କିଛି ନାହିଁ, କୌଣସି କନେକ୍ସନ୍ ମେଟେରିଆଲ ୱାର୍ଲଡ ସହିତ ନାହିଁ। ବିଶ୍ୱାସ ତ ଆମର ଦାସ ନୁହେଁ ନା, ମୁଁ କୃଷ୍ଣଙ୍କର ଦାସ। ସେଥିପାଇଁ ଆମର କୌଣସି ନେଗ୍ଲିଜେନ୍ସ, ଆମର ଆମର ଯେମିତି ବାପାକୁ ଛାଡ଼ିଦେଲେ, ମାଆକୁ ଛାଡ଼ିଦେଲେ, ବାପା ମାଙ୍କ ସେବା କରିପାରିଲେନି, ଆମର ବାପା ମାଆର ଅସୁବିଧା ଯେ ଆମେ ଆସିକି ମଠରେ ରହିଛେ, କୌଣସି ଅସୁବିଧା ନାହିଁ, ଏଥିରେ କିଛି ଆମର ଅସୁବିଧା ନାହିଁ, କୌଣସି ପାଞ୍ଚ ପଇସାରେ ଦୋଷ ଲାଗିବନି, ଯଦି ଆମେ ଭଗବାନଙ୍କର ସେବା କରୁଛେ, ଶରଣାଗତ ହେଉଛେ। ଆମର କର୍ତ୍ତବ୍ୟ କିଛି ନାହିଁ ଜଗତର, ଜୀବର କ'ଣ କର୍ତ୍ତବ୍ୟ ରହିଛି? କିଛି କର୍ତ୍ତବ୍ୟ ନାହିଁ, ଜୀବର ଗୋଟିଏ ପ୍ରାଇମ କର୍ତ୍ତବ୍ୟ, ପ୍ରଥମ କର୍ତ୍ତବ୍ୟ ହେଉଛି ଭଗବାନଙ୍କର ସେବା କରିବା, ଆଉ କିଛି କର୍ତ୍ତବ୍ୟ ନାହିଁ। ଇଏ ହେଉଛି ଟପ୍ମୋଷ୍ଟ ଲେବୁଲ, ବର୍ଣ୍ଣାଶ୍ରମ ଲେବୁଲ ଏଭବ। ବର୍ଣ୍ଣାଶ୍ରମ ଧର୍ମର କ'ଣ? ବାପାର ସେବା କରିବ, ସ୍ତ୍ରୀର ଦାୟିତ୍ୱ ନେବ, ପିଲାର, ଏଇଟା ଆବଶ୍ୟକ ରହିଛି, ଏଇଟା ଗୋଟେ ପ୍ରଥମ ପ୍ରଥମ ଷ୍ଟେଜ୍ ବର୍ଣ୍ଣାଶ୍ରମ। ବୈଷ୍ଣବ ଧର୍ମଟା କ'ଣ? ଏଭବ ବର୍ଣ୍ଣାଶ୍ରମ, ଏଇଟା ବର୍ଣ୍ଣାଶ୍ରମ ଧର୍ମର ଉର୍ଦ୍ଧ୍ୱ, ଏଇଟା ଆତ୍ମଧର୍ମଟା, ଏଇଟା ମୋ ଆତ୍ମଧର୍ମ। ମିଛ କହିବାଟା, ମିଛ କହିବାଟା ସତ ପାପ ନା ନାହିଁ? ପାପ, କିନ୍ତୁ ଯେତେ ଜଣ ଘର ଛାଡ଼ିଛନ୍ତି ସବୁ ମିଛ କହିକି ଘର ଛାଡ଼ିଛନ୍ତି। ସନାତନ ଗୋସ୍ୱାମୀ ଘର ଛାଡ଼ିଲେ ମିଛ କହିଲେ, ସମସ୍ତେ ମିଛ କହିବେ, ରଘୁନାଥ ଠକେଇକି ଆସିଲେ, ଗୁରୁଙ୍କୁ ଠକେଇ ଦେଇକି ଆସିଲେ, କିଛି ଅସୁବିଧା ନାହିଁ। ଜୀବନ କୌଣସି ଦୋଷ ଲାଗିବନି ଯଦି ସର୍ବାତ୍ମ ଶରଣ ଶରଣ୍ୟମ ଗତ ମୁକୁନ୍ଦ ପରିହୃତ କରତମ, ସର୍ବାତ୍ମ ଭାବରେ କୃଷ୍ଣଙ୍କର ଶରଣ ଗଲା। ଆମେ କାହାର ନୁହଁ, କାହାର ଯାହାର ବୋଲି ଭାବୁଛେ, ଯାହା ପାଇଁ କର୍ତ୍ତବ୍ୟ ବୋଲି କରିଛେ, ଗୋଟେ ଦିନ ବି ଯିବନି। ଏ ପଚାରେ ନା, ସେ ଆଜି ଗୋଟେ ଦିନ ଆଖି ବୁଝିଦେଲେ ଶୋଇଲା, ଏଇ ବରମପୁର ମା ଚାଲିଗଲେ ନା, ପଚାରିଲେ ତାକୁ ବର୍ତ୍ତମାନ କ'ଣ ଅଛି? ଆଉ ଅଛି, ସେ ମାଆକୁ ମୋତେ ଜନ୍ମ ଦେଇଥିଲା, ତା ଘର ମନରେ ପକେଇବ? ମନରେ ବି ପଡ଼ିବନି ନା, ତୁମ ବାପା କଥା ମନରେ ପଡ଼ୁଛି? କିଛି ନାହିଁ, ସେ ଶ୍ରାଦ୍ଧ ଦିନ କେଉଁ ମନରେ ପଡ଼ୁଛି କି? ଏ ନନା କେମିତି ଆସୁ, ତାକୁ କେମିତି ଚାଉଳ ଦେଇଦେବା ଯାଉ ନା, ବାପା କଥା ମନରେ ପଡ଼ୁଛି? କିଏ କାନ୍ଦୁଛି, ବାପା ମୋର କରିଥିଲା ଘର ଦ୍ୱାରା, ମୋତେ ସର୍ବ ଦେଇଥିଲା, ମୋର ଆମେ ପାଞ୍ଚଟା ପୁଅ, କିଏ କିଏ ବାପା କଥା ଚିନ୍ତା କରୁଛି? କିଛି ନାହିଁ, ସେଦିନ ଶ୍ରାଦ୍ଧ ଦିନ ବି ବାପାକୁ ଚିନ୍ତା କରୁନଥିବ, ଦେଖ ତୋ ପରୀକ୍ଷା ମୁଁ ପରୀକ୍ଷା କଥା କହୁଛି ଆଉ ଏ ଅଙ୍ଗେଲେ କିବା କଥା କୁଆଡ଼େ ବାପ ଗଲା ଆଜି ଆଖି ଭିତରେ ଚାଲିଗଲା ଏଇ ମଠରେ ଆମେ ଦେଖୁଛୁ ଆଉ ସେ ମଠରେ କେତେ ଦେଖିଲୁଣି କେତେ ବାବା ସିଥିଲେ ସେ ଚାଲିଗଲେଣି ସେ କିଏ କିଏ ଚିନ୍ତା କରୁଛି ବଞ୍ଚିବ ନିଜେ ବଞ୍ଚିବ ଚିନ୍ତା କର ମଲା କିଏ ଗଲା କହୁଥିଲେ ମରିଲା ତ ଗଲା କିଏ କାହା କଥା ଚିନ୍ତା କରୁଛି କିଏ କାହା କଥା ଚିନ୍ତା କରୁନାହାନ୍ତି ଆମେ ଖାଲି ମିଛରେ ଝୁରି ଝୁରି ହେଇକି ମରୁଛୁ ଇଏ ମୋର ସିଏ ମୋର ସିଏ ମୋର କେହି ତ ମରୁନାହାନ୍ତି ଆଗେ ଆଜି ଆଖି ଭିତରେ କାଲି ତୁମକୁ ସଂସାର ଖାତାରେ ଉଠେଇଦେବେ କିଛି ନାହିଁ ତମ ଫଟୋ କାଢି ଫୋପାଡ଼ି ଦେବେ ଇଏ କିଛି ରଖିବେନି ଲୋକ ହେଲେ ଯିବ କାହାର ନୁହେଁ ନା ଯିବ ହଉଛି ଭଗବାନଙ୍କର ସେଟା ମାୟାରେ ପଡ଼ିଯାଇଛି ନା ଏଇଟା ମୋର ଏଇଟା ମୋର ଏଇଟା ମୋର ତୁମର କିଛି ନୁହେଁ ତୁମେ କୃଷ୍ଣ ଦାସ କିନ୍ତୁ ଅଶୁଦ୍ଧ ଇନ୍ଦ୍ରିୟ ମନ ଗୁଡା ରହିଯାଇଛି ନା ଆତ୍ମାକୁ କଭର କରି ରଖିଛି ସେ ଆତ୍ମା ଟୋଟାଲ ବୁଝିପାରୁନି ମୁଁ ହଉଛି ଭଗବାନଙ୍କର ବୋଲି ମୁଁ ଭଗବାନଙ୍କର ମୋର କେହି ଶରୀରଟା ମୁଁ ଧାରଣ କରିଛି କିନ୍ତୁ ମୁଁ ନେଚୁରାଲି କାହାର ଭଗବାନଙ୍କର କିଛି ଆବଶ୍ୟକ ନାହିଁ ଜଗତର ୱାର୍ଲ୍ଡ ରିଲେସନ ଯୋଉଟା ରହିଛି ଏଇଟା କ'ଣ କରାଯାଏ ଏଇଟା ହ୍ୟାଣ୍ଡ ଟପିକ୍ ଏଇଟା ସମସ୍ତଙ୍କ ପାଇଁ ଏଇଟା ନୁହେଁ ବା ସଂସାର ଯିଏ ରହୁ ତା ପାଇଁ ନୁହେଁ ସେ କହିବ ମୋ ସ୍ତ୍ରୀ ହେଉଛି ମାୟା ଆରେ ସ୍ତ୍ରୀ ହେଉଛି ମାୟା ଯେ ସ୍ତ୍ରୀକୁ ମାୟା ବୋଲି ଯେ କିଛି ତ୍ୟାଗ କରିଦେବ କୃଷ୍ଣଙ୍କୁ ଯଦି ଗ୍ରହଣ କରିପାରିଲା କୃଷ୍ଣଙ୍କୁ କୃଷ୍ଣଙ୍କର ସ୍ତ୍ରୀ ହେଇପାରିଲା ସେ ସ୍ତ୍ରୀକି ଛାଡ଼ିଦେଲେ କିଛି ଅସୁବିଧା ନାହିଁ କଥା କ'ଣ ବୁଝିପାରୁଛ ତ ତେଣୁ ସମସ୍ତଙ୍କ ଲେବୁଲର ନୁହେଁ କିନ୍ତୁ ଏଇଟା ଆମ ଲେବୁଲ ଆମେ ଏଇ ସ୍ଥିତିକି ଯିବାକୁ ପଡ଼ିବ ସବୁ ମାୟା ମାୟା ମାୟାବାଦୀ ନୁହନ୍ତି ଆମେ ସବୁକୁ ମାୟା ବୋଲି କହିପାରିବା ତୁମେ ଯେଉଁ ଲେବୁଲ ରହିଛି ସେ ଲେବୁଲ କିନ୍ତୁ ଲକ୍ଷ୍ୟ ତୁମର ଲକ୍ଷ୍ୟ ହେଉଛି ତୁମେ ହେଉଛି କୃଷ୍ଣଙ୍କର ଦାସ ତୁମେ ସ୍ତ୍ରୀର ଦାସ ନୁହେଁ କି ବାପର ଦାସ ନୁହେଁ କି ମାର ଦାସ ନୁହେଁ କାହାର ଦାସ ନୁହେଁ କିନ୍ତୁ ତୁମେ ସେଇ ଲେବୁଲରୁ ଅପଲିଫ୍ଟ ଉପରକୁ ଯିବା ପାଇଁ ଚେଷ୍ଟା କର ଏଇଟା ଗୋଟେ ଟପ୍ମୋଷ୍ଟ ଲେବୁଲ ଏଇଠି ହେଲେ ଗୋପୀମାନେ ଯେତେ ପ୍ରକାର ଧର୍ମକୁ ତ୍ୟାଗ କରିଦେଲେ କୌଣସି ଦୋଷ ତାଙ୍କର ନାହିଁ ଓଲଟି କୃଷ୍ଣ ଋଣୀ ହେଇଗଲେ ପାପିର କେବେ ଋଣୀ କେହି ହୁଅନ୍ତିନି ଦୋଷୀର କେବେ ଋଣୀ କୃଷ୍ଣ ହୁଅନ୍ତି ଗୋପୀ ସବୁ ଧର୍ମକୁ ଛାଡ଼ିଦେଲେ ପତିର ସେବା କରିଛନ୍ତି ଠିକ୍ସେ ପୁତ୍ର ସେବା କରିଛନ୍ତି ଶାଶୁର ସେବା କରିଛନ୍ତି କ'ଣ ଗୋପୀମାନେ ଠିକ୍ କରିଛନ୍ତି ମୋତେ ସାଂସାରିକ ଦୃଷ୍ଟିରୁ ମୋତେ କୁହ ସେମାନେ ବିବାହିତା ଯେଉଁମାନେ ଥିଲେ ସେମାନେ କ'ଣ ତାଙ୍କ ସ୍ୱାମୀଙ୍କର ଯତ୍ନ ନେଇଛନ୍ତି ଅଧା ଦିନ ତାଙ୍କ ସ୍ୱାମୀମାନେ ପୋଡ଼ା ରୁଟି ଖାଇଛନ୍ତି ସେ ବୁଢ଼ୀ ଶାଶୁ ବୁଢ଼ୀମାନେ ଅଧା ଦିନ ହାତ ରୋଷେଇ କରି ଖାଆନ୍ତି କାହିଁକି ବସିଥିବେ ତ ବସିଥିବେ ଗୋପୀମାନେ ବସିଥିବେ ତ ବସିଥିବେ ଚୁଲି ଜଳୁଥିବ ତ ଜଳୁଥିବ କୃଷ୍ଣ କଥା ମନରେ ପଡ଼ିଗଲା ତ ବାସ ହେଲା ଘଷି ଜାଳିଦେଲା ମାନେ ଘଷି ଜାଳିଦେଲେ କେଉଁ ବର୍ଣ୍ଣ ଆସିବ ଧୂଆଁଟା ହଉଛି ଧୂଆଁ ଉଠିଲେ କ'ଣ କୃଷ୍ଣଙ୍କ କଥା ମନ ପଡ଼ିଲା ମନ ପଡ଼ିଲା ତ ମନ ପଡ଼ିଲା ଘଷି ଜଳୁଥିବ ଜଳୁଥିବ ବା ସବ୍ଜି ବସ୍ତା କି ରୁଟି ବସ୍ତା ସେ ଗଲା କ୍ଷୀର ବସ୍ତା ପୋଡ଼ିଗଲା ହେ ପାଗଳ ବୋଲି କି ଶାଶୁ ବାହାର କରିଦେବ ଯା କାହାକୁ ରଖିକି ମୋର କ'ଣ ଲାଭ ତ ଯାହା କ'ଣ ରୋଷେଇ କରି ଖାଇବାକୁ ଦେଲେ ଲାଭ ସେ କେଉଁ କାମ କରୁଛନ୍ତି ଗୋପୀମାନେ ସଂସାର କୌଣସି କାର୍ଯ୍ୟ କରୁନାହାନ୍ତି ସେ ଗରିବ ଲୋକ ହଉଛନ୍ତି କିଏ ଗୋପାଳନ ଗୁଡ଼ା ଗରିବ ତାଙ୍କ ମାଠିଆ କିଣିକିଣି ତାଙ୍କ ପଇସା ପଳାଏ କ୍ଷୀର ବିକିବ ମାଠିଆ କିଣି ଯେତେଥର ମାଠିଆ ନେଇକି ଯିଏ ଭାଙ୍ଗିବେ କିଏ ମାଠିଆ କୃଷ୍ଣ କେତେ ଶିଥିଲ ହେଇକି ଭାଙ୍ଗିଯିବ କେତେ କୃଷ୍ଣ ଦର୍ଶନ କରିଦେବ ରୂପକୁ ମାଠିଆ ଖସି ପଡ଼ିବ ରଖିଥିବେ କାଖରେ ଖସି ପଡ଼ିବ କିଏ ଲୋ ସଜନୀ ସେଇ କଦମ୍ବ ମୂଳେ ସେ ଯେଉଁ ସବୁ ଭଜନ ସବୁ ଲେଖିଛନ୍ତି ଗୋପାଳ କୃଷ୍ଣ ମାନେ କଦମ୍ବ ମୂଳରେ କୃଷ୍ଣ ଏମିତି ଠିଆ ହେଇଛି ତୁମକୁ ଦେଖିଦେଲେ ମାନେ ତାଙ୍କ ବସ୍ତ୍ର ଶିଥିଲ ହେଇଯିବ ଆଉ ଇଏ ହାତରେ କଳସି କେଉଁଠୁ ଧରିବ ମୁଣ୍ଡରେ କଳସି କେଉଁଠୁ ଧରିବ ଯେ କଳସି ପଡ଼ିକି ଭାଙ୍ଗିବ ଘରକୁ ଫେରିଲେ କ'ଣ ଡରି ଡରି କାନ୍ଦିବେ ଶାଶୁପୁତ୍ର ହଁ କ'ଣ ହେଲା କ'ଣ ହେଲା କ'ଣ କେମିତି ହେଲା ନା ଗୋଡ଼ ଖସିଗଲା ଆରେ କେତେ ଦିନ ବାହାନା କରିବ କହିଥିଲା ଗୋଡ଼ ଖସିଲା କେତେବେଳେ ମୁଣ୍ଡ ଖସିଲା କହିଥିଲା ଏମିତି ହେଲା କେତେବେଳେ ସେମିତି ହେଲା ଆଉ ଯେତେବେଳେ ଲାଷ୍ଟ ଉପାୟ ପାଇଲେନି କେବଳ କହିଲେ ଏ କୃଷ୍ଣ ବଦମାସ କରି ଭାଙ୍ଗି ଦେଉଛି ଝିଅ ଆଉ କିଛି ଉପାୟ ପାଇବେ କେଉଁ ସଂସାରର କେଉଁ କାର୍ଯ୍ୟଟାକୁ ସେମାନେ ଠିକ୍ସେ ନିର୍ବାହ କରିଛନ୍ତି କି ନିର୍ବାହ ଠିକ୍ସେ କରିନାହାନ୍ତି କିନ୍ତୁ ପୁଣି ଦୋଷ ନାହିଁ କୌଣସି ଦୋଷ ନାହିଁ ଆମେ କେବେ ଭାବିଯାଉଛୁ ମୋ ସଂସାରକୁ ପୁରା ପରଫେକ୍ଟ ସଂସାର କାମ କରିବି ତାପରେ କୃଷ୍ଣଙ୍କର କାମ ପରଫେକ୍ଟ କରିବି ଦିସ୍ ନଟ୍ ପସିବୁଲ ଏଇଟା ସମ୍ଭବ ହବନି ଏଇଟା କେବେ ସମ୍ଭବ ସଂସାର କାମକୁ ମୁଁ ଠିକ୍ ଠିକ୍ ଭାବରେ ସବୁ କରିବି ତାପରେ ନାଇଁ ନାଇଁ ତୁମ ସଂସାରଟା ଆମର ନେଚୁରାଲି ସଂସାର କାମକୁ ଏଇଟା ମ୍ୟାନେଜ୍ କରିବାକୁ ପଡ଼ିବ ଏଇଟା ପରଫେକ୍ଟ କରିବାକୁ ପଡ଼ିବନି ସଂସାର କାମ କେବେ ପରଫେକ୍ଟ ହେଇପାରିବ ନାହିଁ କେବେ ହେଇପାରିବନି ହଁ ତୁମେ ବିବାହ ହେଇପାରିବ ବିବାହ ହେଇପାରିବ ଆଚ୍ଛା ତୁମର ତୁମ ଲାଇଫ୍ଟା ପରଫେକ୍ଟ ହେଲା ତମ ପୁଅ ଲାଇଫ୍ଟା ପରଫେକ୍ଟ କରିଦେବ ପୁଅଟା ପୁଅଟା ଉଠିକି ଭଦ୍ର କରିଦେଇକି ତୁମେ ତାକୁ ଇଏ କରିଦେବ ପରଫେକ୍ଟ କରିଦେବ ତାପରେ ତାର ପୁଣି ମୁଣ୍ଡ ପିଟିବ ଯେ ସଂସାର ଭିତରେ ମୋ ପୁଅଟା ଏମିତି ହେଇଗଲା ଆଉ ଯଦି ପୁଅଟାକୁ ପରଫେକ୍ଟ କରିଦେଲ ତ ବୋଉଟାକୁ ଖାଲି ସେଟ୍ କରୁ କରୁ ଦିନ ପଳେଇବ ଯେମିତି ଯୋଉ ନାଟକ କରନ୍ତି ନାଇଁ କ'ଣ ରଙ୍ଗମଞ୍ଚ କ'ଣ ନାଟକ ଯୋଉଡ଼ାକ ଖାଲି ତାଙ୍କ ସେଟ୍ ସ୍କ୍ରିନ୍ଟା ଆଣେ ଶୀଘ୍ର ତୁମେ ନାଟକଟା ଆମେ ଦେଖିବୁ ରାଜାକୁ ଦେଖିବୁ ଇଏ କରିବୁ ତୁମେ ତ ସ୍କ୍ରିନ୍ ଟଣାଟଣି ଚାଲିଛି ସେ କ'ଣ ମ୍ୟୁଜିକ୍ ସେ ସବୁ ଆଗରୁ ସବୁ ବାଜେ କ'ଣ ଭାବିଲେ ତୁମ ମନରେ ଅଛି ନାଟକ ଦେଖିଛ କ'ଣ କେତେଟା ବାଜେ ମାଙ୍ଗଳିକ କେତେଟା ବାଜେ ଦେଖ ଏଇ ମନ ନାହିଁ ତା ତିନିଟା ଲୋକ ଯେଉଁ ନାଟକକୁ ଆସେ ତାର ତିନିଟା ଅଛି, ପ୍ରଥମେ ମାଙ୍ଗଳିକ ବାଜେ, ତାପରେ ଦ୍ୱିତୀୟ ତୃତୀୟ ମାଙ୍ଗଳିକ ପରେ ତାପରେ ଗୀତିନାଟ୍ୟ ଆରମ୍ଭ ହବ, ଗୀତିନାଟ୍ୟ ସରିଲେ ତାପରେ ନାଟକ ଆରମ୍ଭ ହବ। ଲୋକ ଗୀତିନାଟ୍ୟ ପୂର୍ବରୁ ଜାଣିଦେବେ ମାଙ୍ଗଳିକ ବାଜିବ, ତାପରେ ତିନିଟା ଭିତରେ ତିନିଟା ପାର୍ଟ ମ୍ୟୁଜିକ ଅଛି, ଉଚ୍ଚ ପାଠବେଳେ ତ ମନେ ରଖିଥିଲେ ଏବେ ସବୁ ତିନିଟା ପାର୍ଟ ମ୍ୟୁଜିକ, ତାପରେ ଆରମ୍ଭ ହବ ଗୀତିନାଟ୍ୟ। ଲୋକ କ'ଣ ସେ ସନ୍ଧ୍ୟାବେଳକୁ ନେଇକି ହାଁସ ହାଁସ ପକେଇଦେବେ, ଯଦି ରାତି 10:11 ହବ ଗାଳି ଦେବେ ନା, ଆଉ ଇଏ ଲାଇଟ୍ ବନ୍ଦ ଥିବ, ସେ ଆସିନଥିବ କ'ଣ, ସେ ମ୍ୟୁଜିକ୍ ବାଲା ଆସିନଥିବ, ଏ ଆଣରେ ଆଣେ ତାକୁ ଆଣରେ। ସଂସାର ସେଇଭଳିଆ, ତୁମେ ଲାଇଟ୍ ଟେଣ୍ଡ ମ୍ୟୁଜିକ ଡାକିରେ ରାଜା ନାଚିବ କେତେବେଳେ କୁହ, ରାଜା କେତେବେଳେ ନାଚିବ, ସଂସାର ହବ ସେଇଆ। ତୁମେ କ'ଣ ଭାବୁଛ ମୁଁ ସବୁଗୁଡ଼ାକ ସେଟ୍ ସେଟ୍ କରିବ, ତୁମେ ତ ରାଜା ନାଟଟା ଦେଖିପାରିବନି, ଆଉ ରାଜା ନାଟ ଦେଖିପାରିବନି, ସଂସାର ନାଟ ଦେଖିବ, ଏହି ସ୍କ୍ରିନ୍ ବନ୍ଧା ବନ୍ଧ ଦିନ ଚାଲିଯିବ, ସଂସାରଟା ହଉଛି ସେଇଟାକୁ ମ୍ୟାନେଜ୍ କରିବାର ଅଛି, ଏଇଟାକୁ ସବୁବେଳେ ଇମ୍ପୋର୍ଟାଣ୍ଟ ଥିବାର ଅଛି। ଶରୀର ଆଉ ସଂସାର କାମ ଭକ୍ତମାନଙ୍କ ପାଇଁ ମ୍ୟାନେଜେବୁଲ, ପରଫେକ୍ଟ କରିବା ପାଇଁ ଚେଷ୍ଟା କରନି, ଏଇଟା ପରଫେକ୍ଟ କେବେ ହେଇପାରିବନି, ଏଇଟା ଭୁଲ ଆଇଡ଼ିଆ। ଆମକୁ କୃଷ୍ଣଙ୍କୁ ବରଣ କରିବାକୁ ପଡ଼ିବ, ଆମକୁ ଏମିତି ଗୋଟେ ପ୍ଲାନ୍ କରିବାକୁ ପଡ଼ିବ, ଏମିତି ନିର୍ମଳ ହେଇକି ଭଗବାନ ପ୍ରତି ଆସକ୍ତି ବଢ଼ିବା, ଯେମିତି କୃଷ୍ଣ ଆମକୁ ବରଣ କରିବେ, ତାଙ୍କ ଇଚ୍ଛାଟା ଆମର ଜୀବନରେ କାର୍ଯ୍ୟକାରୀ ହବ, ଆମ ଇଚ୍ଛାଟା କୃଷ୍ଣଙ୍କ ଉପରେ ଲଦିବା ଉଚିତ ନାହିଁ, ଏତିକି ମିସ୍ ହେଉଛି ପଏଣ୍ଟ। ଆମେ ଯେଉଁଟା ଇଚ୍ଛା କରୁଛେ ସେଇଟା ସେଥିପାଇଁ କୃଷ୍ଣଙ୍କୁ ପ୍ରାର୍ଥନା କରୁଛେ, ପ୍ରଭୁ ମୋତେ ଟିକେ ଏମିତି ନାଇଁ ସେଇଟା ଶୁଦ୍ଧ ଭକ୍ତିରେ ଗଲାନି, ଆମ ଇଚ୍ଛାଟାକୁ ଆମେ କୃଷ୍ଣଙ୍କ ଉପରେ ଲଦିବାନି, ଆମେ ଏତେ ସରଳ ହେଇଯିବା ବା ଆମେ ଏତେ ନିର୍ମଳ ହେଇଯିବା, କୃଷ୍ଣଙ୍କର ଇଚ୍ଛାଟା ଆମ ଉପରେ କାର୍ଯ୍ୟ କରିବ, କୃଷ୍ଣ ଚାହିଁବେ ଯେମିତି ଆମକୁ ସେମିତି କାର୍ଯ୍ୟରେ ଲଗେଇବେ, କ'ଣ ଏଇ ଭଳିଆ, ସେଇଟା ଶରଣାଗତି। ଆଉ ସଂସାର କାର୍ଯ୍ୟଟାକୁ, ସଂସାର ଯେତେ ପ୍ରକାର ଗୁରୁ ଦାୟିତ୍ୱ ରହିଛି, ସଂସାର ଯେଉଁ ଗୋଟେ ଦାୟିତ୍ୱ ନା, ମୋ ପିତାମାତାଙ୍କର ଦାୟିତ୍ୱ, ମୋର ସ୍ତ୍ରୀର ଦାୟିତ୍ୱ, ପିଲାର ଦାୟିତ୍ୱ, ହଁ ଇଏ ତ ସଂସାର ଦାୟିତ୍ୱ ଅନାଦି କାଳରୁ ଆମେ କରିଛେ, ଆଉ ଏଇ ଜନ୍ମରେ ବି ତୁମେ ଦାୟିତ୍ୱଟାକୁ ମେଣ୍ଟେଇ ପାରିବନି, ତୁମେ ଦେଖ ପରଫେକ୍ଟଲି କେବେ କରିପାରିବନି। ତୁମେ ଗୋଟେ ବଦ୍ଧ ଜୀବ ନା, ତୁମର କର୍ମ ଫଳ ଅଛି, ତୁମେ କ'ଣ ଅନ୍ୟକୁ ହେଲ୍ପ କରିକି ତାକୁ ପରଫେକ୍ଟଲି ତାକୁ ସେଟ୍ଅପ୍ କରିବ, କେବେ କରିପାରିବନି। କିନ୍ତୁ ଯିଏ ଯେଉଁ ସ୍ଥିତିରେ ରହିଛି ବର୍ଣ୍ଣାଶ୍ରମ ସ୍ଥିତିରେ, ସେ ସେତିକି କରିବା ଦରକାର, କିନ୍ତୁ ଲକ୍ଷ୍ୟଟାକୁ ମନେ ରଖିବା ଦରକାର, କି ତୁମେ ଭାବନି ତୁମେ ପରଫେକ୍ଟଲି କରିପାରିବ ନ, କେବେ ନା ପରଫେକ୍ଟଲି ତୁମେ କେବେ କରିପାରିବନି। ସଂସାର କାର୍ଯ୍ୟ କିଏ କରିଛି ମୋତେ କୁହ, ମହାତ୍ମା ଗାନ୍ଧୀ କରିପାରିଲେ, ପ୍ରଭୁପାଦଜୀ କେତେ ସୁନ୍ଦର କଥା କୁହନ୍ତି, ଯିଏ ଅହିଂସା ଆଚାର୍ଯ୍ୟ ନା, ଯିଏ କହୁଥିଲେ ଅହିଂସା ପରମ ଧର୍ମ ସେ ହିଂସାରେ ମଲେ, ପ୍ରଭୁପାଦ ସେ ପୁରା ଭଗବାନଙ୍କର ଲୋକ ନା, ତାଙ୍କ ବାଣୀ ଗୁଡ଼ା ଏମିତିକା ବାଣୀ, ସେ ଏମିତି ଲଜିକାଲ କଥା ଗୁଡ଼ା କୁହନ୍ତି, ଶବ୍ଦ ବ୍ରହ୍ମ ସବୁ ଭଗବାନଙ୍କ ପାଖରୁ ଆସୁଥିଲା। ଏ ଜଗତର ପ୍ରଭୁପାଦ ସେ କଥା କୁହନ୍ତି, ମେଟେରିଆଲ ୱାର୍ଲ୍ଡରେ ତୁମେ କୁହନି ମୁଁ ଆମେ ପିସ୍ରେ ରହିବୁ ବୋଲି, ଏଠି ଏଠି ଭାଓଲେନ୍ସ ହବନି, ହିଂସା ହବନି, ଏଇଟା ପ୍ରଭୁପାଦ ତାଙ୍କ ମାନେ ଅଦ୍ଭୁତ ସବୁ ପ୍ରିଚିଂର ଷ୍ଟାଇଲ, ତୁମେ ଭାବନି ଆମେ ଏଠି ହିଂସା ହବନି, ଆମେ ଶାନ୍ତିରେ ରହିବୁ, ନାଇଁ ଏଠି ଯୁଦ୍ଧ ହବ ସବୁବେଳେ ନା, କାହିଁକି ଦେଖ ନା କୃଷ୍ଣ ଆସିକି ନିଜେ କ'ଣ କଲେ, ପ୍ରଭୁପାଦ କହୁଛନ୍ତି କୃଷ୍ଣ କ'ଣ କଲେ, କୁରୁକ୍ଷେତ୍ର ଭୂମିକୁ ଯିବାକୁ ପଡ଼ିଲା, ସେଠି ହିଂସା ହବ, କିନ୍ତୁ ମହାତ୍ମା ଗାନ୍ଧୀ କ'ଣ କହୁଥିଲେ, ଅହିଂସା, ତାହେଲେ ତୁମେ କୃଷ୍ଣଙ୍କଠୁ ପଢ଼ ଗୀତା ଧରିଥିଲ, କିନ୍ତୁ ଅହିଂସା ମୁଁ କରିବି, ଆରେ କୃଷ୍ଣ ବା ଗୀତାରେ ହିଂସା କରୁଛନ୍ତି, ପ୍ରଭୁପାଦ ମାଣି ହଉଛି ଏୟା, ସେ ବା ଯୁଦ୍ଧ କରୁଛନ୍ତି, ତୁମେ କ'ଣ କହୁଛ, ଅହିଂସା, ସେଥିପାଇଁ କୃଷ୍ଣ ଦେଖେଇଦେଲେ ତୁମକୁ କେଉଁଥିରେ ଗଲ, ହିଂସାରେ ଗଲ, ତୁମେ ଯେଉଁଟା ଚାହୁଁଛ ସେଟା ହେଇପାରିବନି, ଏ ଜଗତରେ କୃଷ୍ଣଙ୍କର ଇଚ୍ଛାଟା କାର୍ଯ୍ୟ କର, ପରଫେକ୍ଟଲି କିଛି କରିବା ପାଇଁ ଚେଷ୍ଟା କରନି, ଭୌତିକ ଜୀବନରେ ଜୀବନରେ କୌଣସି ଭୌତିକ କାର୍ଯ୍ୟକୁ ପରଫେକ୍ଟଲି ଚିନ୍ତା କରନି, ପରଫେକ୍ଟଲି ଖାଇବି, ପରଫେକ୍ଟଲି ରହିବି, ପରଫେକ୍ଟଲି ପିନ୍ଧିବି, ପରଫେକ୍ଟ ସବୁ ଏଇଟା ସେଇଟା ପରଫେକ୍ଟ ହବ ମାନେ ଭକ୍ତି କେବେ ପରଫେକ୍ଟ ହବନି, ସେଇଟାକୁ ମ୍ୟାନେଜେବୁଲ, ଭକ୍ତି ପାଇଁ ଯେତିକି ଅନୁକୂଳ, ଯେତେ କ'ଣ ଲେଖିଲେ, ଭକ୍ତି ଅନୁକୂଳ କାର୍ଯ୍ୟ, ହଁ ଭକ୍ତି ଅନୁକୂଳ ମାତ୍ର କାର୍ଯ୍ୟ ତ ସ୍ୱୀକାର, ଆଚାର୍ଯ୍ୟ ନା ସେ କେତେ ବଡ଼ ପଏଣ୍ଟ ଗୁଡ଼ା ଲେଖିଦେଲେ, ଆଉ ତୁମେ କ'ଣ ଭକ୍ତିଟାକୁ ଏତେ ଛୋଟ ଭାବି ଦେଉଛ, ସବୁ ପ୍ରକାର ଜିନିଷକୁ ଧରିକି ମିଶେଇ ଖିଚୁଡ଼ି କ'ଣ କରିଦେଉଛ, ସେଇଟା ହବନି, ଆମେ କରିପାରୁନି ଅଲଗା କଥା, କିନ୍ତୁ ସେ ଲାଇଫ୍ଟାକୁ ତୁମେ ଏତେ ପରଫେକ୍ଟଲି ଚିନ୍ତା କରିକି ତୁମେ ଭକ୍ତି କରିବା ପାଇଁ ଚେଷ୍ଟା କରନି, ସମୟ କେତେବେଳେ ଦେବା, ଯଦି ସଂସାର ପାଇଁ କାର୍ଯ୍ୟଟାକୁ ପରଫେକ୍ଟଲି କରିବା, ସମୟ କେତେବେଳେ ଆମକୁ ମିଳିବ, ଶକ୍ତି କାହାକୁ ରହିବ, କ'ଣ 40-50 ବର୍ଷ ହେଲା ହବ, କିଛି କାମ ଦେବନି, 50 ହେଇଗଲେ ସରିଲା, ଏଇ 50 ହେଇଗଲେ ଆମେ ଜାଣିଛୁ ସବୁ କମିବ ଧୀରେ ଧୀରେ, ଆଉ ବଢ଼ିବାକୁ ଇଚ୍ଛା ହବନି କିଛି, ତମ ବଡି ତମକୁ ଗୋଟେ ଖାଇଦେବ କାଳ, ଯାହା ଅଛି ଏବେ କରିବାର ଅଛି, ସେଥିପାଇଁ ସେ ଲେଖିଲେ ସେ ଗୋଟେ ଭଜନ ଗାଏ, ସେ ପ୍ରଭୁ ଆମର ହରିପ୍ରଭୁ ସେ ଗାଆନ୍ତି, ସମୟ ଗଲେ ହରିଭଜନ ଆର୍ତ ହବେ ନା, ସମୟ ଗଲେ ଆଉ ହରିଭଜନ ହବନି, କେବେ ହବନି, ଯେଉଁ ଭାବୁଛେ ଆମେ ମୁଁ ସେଟ୍ କରିବି, ଏଇଟା ବେକାର କଥା। ଆମେ ସବୁ ବୁଦ୍ଧି ଦଉଛୁ ବର୍ତ୍ତମାନ, ବେଳ ଗଲା ହବନି, ବେଳ ବୁଡ଼ିଲା କଣ ହବ, ଅନ୍ଧାର ଛାଇ ହେଇଯିବ, ତୁମ ଆଖି ଦେଖା ହବନି। ଆଉ ସଂସାର ଯାହା କରିବି ଯୁବକ ବୟସରେ କରିବାର ଅଛି, ଭଗବାନ ପାଇଁ ସ୍ୱଭାବ ଯାହା ବଦଳିବାର ଅଛି, ଯାହା ଭଜନ କରିବାର ଅଛି, ଯାହା ପ୍ରାର୍ଥନା କରିବାର ଅଛି, ଏଇ ସମୟରେ କରିବାର ଅଛି। ପରଫେକ୍ଟଲି କେମିତି ସବୁ ସଂସାର କାମଟା ହବ, ଏଇଟା ମ୍ୟାନେଜେବଲ। ସେଠି ସେ କଣ ଲେଖିଲେ, ଭକ୍ତି ଅନୁକୂଳ ମାତ୍ର କାର୍ଯ୍ୟତେ ସ୍ୱୀକାର, ମାତ୍ର ଏ ଶବ୍ଦ ଲଗେଇଲେ, ଭକ୍ତି ପାଇଁ ଯେତିକି ଅନୁକୂଳ ମାତ୍ର ସେତିକି, ଅଧିକା ବଢିବା ପାଇଁ ଚେଷ୍ଟା କରନି। ଆଉ ଭକ୍ତି ପ୍ରତିକୂଳ ଭାବ ଅଙ୍ଗ ନାହିଁ, ଭକ୍ତି ପ୍ରତିକୂଳ ଭାବ ବର୍ଜନ ଅଙ୍ଗୀକାର। ଭକ୍ତିର ପ୍ରତିକୂଳ ଯୋଉ ଭାବନାଟା ଆସୁଛି ବର୍ଜନଙ୍କର, ସେ ଲେଖିଲେ ଆନୁକୂଲ୍ୟ ସଂକଳ୍ପମ, ତାର ବ୍ୟାଖ୍ୟାଟାକୁ ଏଇଟା କେମିତି ଦେଖିଲେ, କଣ ଅନୁକୂଳଟା ମୁଁ ସଂକଳ୍ପ କରିବି, କଣ ଅନୁକୂଳ ସଂକଳ୍ପ କରିବ ବୁଝିବ, କଣ ଯିବ, ଏଇଟା ବୁଝିଦେଲେ ଆଚାର୍ଯ୍ୟ। ଭକ୍ତି ଅନୁକୂଳ ସଂକଳ୍ପ ମାନେ ଭକ୍ତି ଅନୁକୂଳ, ଆମକୁ ଭୋଜନ କରିବାକୁ ପଡିବ କି ନାହିଁ, ଭୋଜନ କରିବାକୁ ପଡିବ, ପିନ୍ଧିବାକୁ ପଡିବ କି ନାହିଁ, ଯେତିକି ଭକ୍ତିର ଅନୁକୂଳ ଖଣ୍ଡେ ପିନ୍ଧିବାର ଅଛି, ଲଜେଟା ବାରଣ କରିବା ପାଇଁ, ଅଙ୍ଗ ଢାଙ୍କିବା ପାଇଁ ବାସ ପିନ୍ଧିଦେବା, ଛିଡ଼ା ପିନ୍ଧିବାର ନାହିଁ କି ରଜା ବସ୍ତ୍ର ପିନ୍ଧିବାର ନାହିଁ, ଖଣ୍ଡେ ପିନ୍ଧିବାର ଅଛି ପିନ୍ଧିଦେବା। ଆଉ ଡ୍ରେସ୍ ଚଏସ୍ କରିବା, ଏ କଲର ଚଏସ୍ କରିବା, ଏମିତି ଏ ଯେମିତି ଫାଲତୁ ଲୋକ ସବୁ, ଏଇଟା ସବୁ କ'ଣ ଭକ୍ତ ପାଇଁ ସବୁ କିଛି ଆବଶ୍ୟକ ନାହିଁ, ଏସବୁ ଜିନିଷ ନାହିଁ। ପେୟାର ହେଇକି କ'ଣ ସବୁ କ'ଣ କୁହନ୍ତି, ତାଙ୍କ ସବୁ ଡ୍ରେସ୍ ଆଇରନ୍ ହେଇକି ତାକୁ ଚଏସ୍ ହେଇକି ସବୁ ରହିଥିବ, ଆଜି ଏ ଡ୍ରେସ୍ ପିନ୍ଧିବ ରାଜା ନା କ'ଣ, ଏ ମଳବାହୀ ସ୍ୱରଟାକୁ ଢାଙ୍କିବା ପାଇଁ ନାହିଁ। କୌଣସି ଜିନିଷ ବି ଜୀବନରେ ବହୁତ ସାବଧାନ ରହିବାକୁ ପଡ଼େ। ଭକ୍ତି ଅନୁକୂଳ ମାତ୍ର କାର୍ଯ୍ୟ ସ୍ୱୀକାର, କାହିଁକି ସମୟ ଆମକୁ ବହୁତ କମ୍, ତା ଭିତରେ କର୍ମଫଳ ଅଛି, ତା ଭିତରେ ରୋଗ ଅଛି, ଶୋକ ଅଛି, ମାନସିକ ବିକାର ଅଛି, ନିଦ୍ରା ଅଛି, ଭଜନ କେତେବେଳେ ହବ, କେତେଟା କାର୍ଯ୍ୟ ତାକୁ ଏସେନ୍ସିଆଲି ଆମକୁ କରିବାକୁ ପଡ଼ିବ, ସେ ସମୟଟା ତୁମକୁ ଦେବାକୁ ପଡ଼ିବ, ସେଇଟା ତୁମେ ବନ୍ଦ କରିପାରିବନି। ଯେମିତି ମଳତ୍ୟାଗ କରିବା, ଭୋଜନ କରିବା, ବନ୍ଦ କରିପାରିବ, ଲୁଗାପଟା ସଫା କରିବା, ସ୍ନାନ କରିବା, ଏଇ ଯେତିକି ଜିନିଷ ଅଛି, ନିଦ୍ରା ତ ବନ୍ଦ କରିପାରିବ କି, ସେଇଟା ତ ନିଶ୍ଚିତ ହବ ନା। ଛଅ ଘଣ୍ଟା ସାତ ଘଣ୍ଟା ଶୋଉଛ, ଛଅ ଘଣ୍ଟା ଜାଗାରେ ତୁମେ ଚାରି ଘଣ୍ଟା ତ ଶୋଇବ ନା, କେତେଟା ଜିନିଷ ତୁମେ ନିଶ୍ଚିତ କମ୍ପଲସରି କରିବାକୁ ପଡିବ ଜୀବନରେ, ଯେ ସେତିକି ସମୟକୁ କମ୍ପଲସରି ପଳେଇଗଲା, ଆଉ କେତେ ସମୟ ରହିଲା, ତା ଦେହରେ ପୁଣି ରୋଗ ଅଛି, ରୋଗ ଅଛି, ମାନସିକ ଆଜି ମନ ଭଲ ଲାଗୁନି, କ'ଣ ତାହେଲେ ଭଜନ କେତେବେଳେ ହବ। ଆମେ ପୁଣି ତାପରେ ଧ୍ୟାନ ଦେଉଛେ ମେଟେରିଆଲ ୱାର୍ଲ୍ଡ ଗୁଡ଼ାକ, ମେଟେରିଆଲ କାମ ଗୁଡ଼ାକ ପରଫେକ୍ଟଲି କରିବା ନାହିଁ, ସେଇଟା ମ୍ୟାନେଜେବୁଲ କର। ଭକ୍ତି ପାଇଁ ଯେତିକି ଅନୁକୂଳ, ଭକ୍ତିଟାକୁ ଧର ସେଇଟା କେମିତି ଚଳିଗଲେ, କାମ ଚଳା ବଜେଟ୍ ତାକୁ କୁହନ୍ତି, ଚଳିଗଲେ ଗଲା, ପରଫେକ୍ଟଲି କରିବା ପାଇଁ ଚେଷ୍ଟା କରନି। ଯାହା ପରଫେକ୍ଟଲି କରିବା ପାଇଁ ଚେଷ୍ଟା କରୁଛ କୃଷ୍ଣଙ୍କ ପାଇଁ, ସେଇଟାକୁ ଠିକ୍ ଠିକ୍ ବାହାର କରିବା ପାଇଁ ଚେଷ୍ଟା କର, ଆଉ ଅଲଗା ଗୁଡ଼ା ସବୁ ମ୍ୟାନେଜେବୁଲ, କାରଣ ସେଇଟା ପରମାନେଣ୍ଟ ନୁହେଁ, ସେଇଟା ଆମକୁ କିଛି ହେଲ୍ପଫୁଲ୍ ହବନି। କାହିଁକି ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯାହା ଆମେ ଶୁଣୁଥିଲେ, କୃଷ୍ଣ ଆମକୁ ବରଣ କରନ୍ତୁ, କୃଷ୍ଣ ଆମକୁ ଗ୍ରହଣ କରନ୍ତୁ। ଜଣେ ରାଜା ବିବାହ ହବ, ରାଜା ବିବାହ ହେଲେ କ'ଣ 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 କରିବ, ରାଜା ଯାଇ କେଉଁ ଝିଅକୁ ଏମିତି ଉଠେଇ ନେଇ ପଳେଇ ଆସିବ, ରାଜା ଯେତେବେଳେ ବିବାହ ହବ ସେ କ'ଣ କରିବ, ଆଗେ ମନ୍ତ୍ରୀ ସ୍ୱୟଂବର ତ ସେ ହଉଥିଲା, ଆଗେ ମନ୍ତ୍ରୀକି ପଠେଇବ, ଯାହା ତା ବଂଶ ପରମ୍ପରା ଦେଖିବୁ କି କ'ଣ ଦେଖିବୁ, ତାପରେ ପୁରୋହିତ ହରିକା ନଥିବେ, ଜାତକ ମିଳେଇ ହବ, ରାଜଲକ୍ଷଣ ଦେଖାଯିବ, ସେ ସେ ଜନ୍ମ ଯୋଉ ହେଇଛି ରାଣୀ, ସେ ରାଣୀ ହବ ନା, ସେ ରାଣୀ ହବ ନା, ନା ଚାକରାଣୀଟାକୁ ରାଜା ଉଠି ଆଣିବ, ରାଣୀ ମାନେ କ'ଣ, ସେ ରାଜଲକ୍ଷଣ। ଏ ଯୋଉ ଆଗରୁ ଆମର ଏବେ ବି ଦେଖୁନା, ଏ ଯୋଉ ଗଜପତି ରାଜାଙ୍କର ତାଙ୍କର ଯୋଉ ବଂଶ ପରମ୍ପରା ଯୋଉମାନେ, ସେମାନେ ବିବାହ ହେବେ କୋଉଠି, ରାଜବଂଶରେ, ସେ ଖରିଆର ରାଜାର, ସେ ଖରିଆର ରାଜାଙ୍କୁ ବାହା ହେଇଛନ୍ତି। ଆମେ ଯେତେବେଳେ ଗାଡ଼ିରେ ସଂକୀର୍ତ୍ତନ ଗାଡ଼ିରେ ଥିଲୁ, ସେ କହୁଥିଲେ ସେ ଖରିଆର ରାଜାର ତାଙ୍କର ଗୋଟେ କ'ଣ ଭଉଣୀ, ସେ ପୁରୀରେ ଥିଲେ, ସେ ଆସିଥିଲା, ମୁଁ ଡକେଇଥିଲେ କହିଲେ ଯାଅ ସେ ଗାଡ଼ିରେ ଡାକି, ରାଜା ଡାକୁଛନ୍ତି ଆସି, ତାଙ୍କ ଲୋକ କହିଲେ, ଆରେ କ'ଣ ରାଜା ରାଜା ରାଣୀ ଡାକୁଛନ୍ତି, ସେ ବାହାରକୁ ଆସିବେ, ଆମର ପିଲା ବୋହି ନେଇକି ଯାଇଥିଲେ। ସେ କହିଲେ ଆମର ପୁରୀ ଗଜପତି ତାଙ୍କର ବଂଶରେ କ'ଣ, ତାଙ୍କ ଭଉଣୀ ରାମ ରାଜମାତା ହେଉଛନ୍ତି, ସିଏ ତାଙ୍କ ବଂଶରେ, ତେଣୁ ବିବାହ ହେଉଥିଲେ କ'ଣ, ରାଜଲକ୍ଷଣ ଯୁକ୍ତ ଦେଖି, ରାଜର କଣା କଢ଼ା ହେଉଥିଲା, ଆଉ ଯେତେକ ମେଳା ହବ ରାଜଲକ୍ଷଣ ଦେଖା ହବ, ତାଙ୍କ ଦୂର ରାଜା ଆସିବେ ନା, ରାଜା ଯେକୌଣସି ଲୋକ ବାହା ହବ, କେତେ ହିସାବ ପତ୍ର କଲା ପରେ ପ୍ରସେସନ ହବ, ଏସବୁ ହବ, ତାର ବିବାହ ହବ। ଆଉ ଭଗବାନ ରାଜରାଜେଶ୍ୱର, ସିଏ ଗୋଟେ ଜୀବକୁ ଯେତେବେଳେ ଗ୍ରହଣ କରିବେ, ତାହେଲେ ସେ ଜୀବ କେମିତି ହେଇଥିବା ଦରକାର, ତ ଆମେ ଢୋଲ ପିଟିକି ତିଳକ ଫିଳକ ମାରିକି ପୁରା ଚିକଣ ହେଇକି ଯାହା କରିବା, ତୁମେ ଯେତେ ନଚାନଚି କଲେ କ'ଣ, ସେ ରାଜରାଜେଶ୍ୱର, ସେ ଯାହାକୁ ଗ୍ରହଣ କରିବେ, ସେ ତାଙ୍କର ପୁଣି କିଛି ଚଏସ୍ ଅଛି ନା ନାହିଁ, ଯିଏ ଯାହାକୁ ବିବାହ ହେଉଛି, ଯିଏ ଯାହାକୁ ଗ୍ରହଣ କରୁ, ତାର ଗୋଟେ ନିଜର ଚଏସ୍ ଅଛି, ଆଉ ଭଗବାନଙ୍କର କି ଚଏସ୍ ନାହିଁ, ଖାଲି ତୁମ ଚଏସ୍ ହିସାବରେ କାମ ହବ ନା କଣ? ସିଏ ରାଜରାଜେଶ୍ୱର, ସିଏ ଚଏସ୍ କରିବେ, ସିଏ କାହାକୁ ଚଏସ୍ କରିବେ ସେଟା ଜାଣିବାକୁ ପଡ଼ିବ। ସେ କାହାକୁ ଗ୍ରହଣ କରନ୍ତି? ଯାହାର ହୃଦୟ ନିର୍ମଳ, ଯାହାକୁ ଭକ୍ତ ଗ୍ରହଣ କରିଥାନ୍ତି, ଯାହାକୁ ଶୁଦ୍ଧ ଭକ୍ତ ଗ୍ରହଣ କରିଥାନ୍ତି, ଯାହାର ହୃଦୟ ନିର୍ମଳ, ମନ ଇନ୍ଦ୍ରିୟ ନିର୍ମଳ, ଯାହାର ଭାବନା ହଉଛି ଶୁଦ୍ଧ, ତାକୁ ଭଗବାନ ଗ୍ରହଣ କରିବେ। ଆମର ଏମିତି ନାହିଁ ତିଲକ ମାଳି ଯେମିତି ସାଧାରଣ ଲୋକମାନେ କୁହନ୍ତି ଏଥିରେ କିଛି ମୂଲ୍ୟ ନାହିଁ, ନା ଏହାର ମୂଲ୍ୟ ରହିଛି, ଏଥିରେ ତମେ ସ୍ୱୀକୃତି ପାଉଛେ ଭଗବାନ। କିନ୍ତୁ ବୁଝିବା ଦରକାର, ଭଗବାନଙ୍କ ପାଖକୁ ଯିବାକୁ ହେଲେ, ଭଗବାନ ପାଖକୁ ଯିବା ଅଲଗା, ଭଗବାନଙ୍କ ପ୍ରେମ ପାଇବା ଅଲଗା, ଏମିତି ପାରମ୍ପରିକ ଭକ୍ତି କରିବା ଅଲଗା। ପାରମ୍ପରିକ ଭକ୍ତିରେ ଗୋଟେ ଆବେଶ ନଥାଏ, କଣ ବୁଝିପାରୁଛ କି ନାହିଁ? ଏଇ ଯୋଉ ଗଧା ପିଲା ପାଠ ପଢିବାକୁ ଯାଆନ୍ତି ତମ ସ୍କୁଲକୁ, ଯୋଉ ଗେଟ୍ ଖୋଲିଦେଉଛ, ସେ ଗେଟ୍ ଖୋଲିଦେଲେ ସେ କଣ କଣ କରିବେ? ଆଗେ ଆସିକି ଗେଟ୍ ପାଖରେ ଟଙ୍ଗେଇ ଦେଇକି ତାର ଗପ ସପ ଚଲେଇବେ, ସେ ଗଛ ପତ୍ର ବାହାରେ ମାଡ଼ ପିଟିଲା, ଆଗେ ତାଙ୍କର ପଢିବାର ଆବେଶ ଅଛି? ସେ ଖାଲି ଅନୁଥିବ ମାଷ୍ଟର ଆଜି ସାର ଆସିନାହାନ୍ତି ରେ, ଏତେ ଡିଆଁ ଆମର ଆମରି ଦଶ ଥର କେବେ ପରିସା ଯିବ ଜାଣନ୍ତି ରେ, ସେ ଖାଦୁଡ଼ି ରେକୁଆଡ଼େ ଯାଉଛି ନା ସାର ଏକ ଟିକେ ଯିବ ସାର ଏକ, ତାଙ୍କର ପଢ଼ାର କଣ କିଛି ଅଛି? କିନ୍ତୁ ସ୍କୁଲ ଆସିବାଟା କେତେବେଳେ ବନ୍ଦ ନାହିଁ, ସ୍କୁଲ ଆସିବାର ବନ୍ଦ ନାହିଁ, ଆଉ ଡ୍ରେସ୍ଟା ପିନ୍ଧେଇକି ସେ ସରକାର ଦଉଛି ଆଉ ଗୋଟେ କ'ଣ ଡ୍ରେସ୍ ହେବେ, ଡ୍ରେସ୍ ପିନ୍ଧେଇକି ତାର ପଳେଇ ଆସିବ ସ୍କୁଲ, କ'ଣ ନା ମା ମୁଁ ଯାଉଛି ସ୍କୁଲ ଯାଉଛି, କି ସ୍କୁଲଟା ଯାଉଛୁ ଯେ ପଢ଼ିବାର ମନ ଅଛି କି? ତାର ଖାଲି ଆସିବାର ଅଛି ଦଶଟାରୁ ଚାରିଟା, ଆଉ ଖାଲି ଅନେଇଥିବ କେତେ କେତେଟା ବେଲ ବାଜିଲା, କେତେଟା ଘଣ୍ଟି ବାଜିଲା କିରି ଛୁଆ ଛୁଆଟି ବେଳେ ପୁଚି, କେତେଟା ଘଣ୍ଟି ବାଜିଲା, କେତେଟା ବାଜିଲା, କେତେ କେଉଁ ପିରିୟଡ଼ ହେଲା? ଆ ଯେତେବେଳେ ଲାଷ୍ଟ ବେଲ ବାଜିବ ହୋ ହୋ ହେଇକି ଦୌଡ଼, ଦେଖୁନ ଛୁଆମାନେ କିନ୍ତୁ ଉଠନ୍ତି, ପଢିବାର ତାଙ୍କର ମନ ନାହିଁ, ଖାଲି ସ୍କୁଲଟି ଆସିକି କାରଣ ଏଡ଼େ ସ୍କୁଲ ନହେଲେ ମା ବାଡ଼ିବ ବାପ ବାଡ଼ିବ। ଆମେ ସେଇଭଳିଆ ଭକ୍ତି କଲେ ହବନି, ହଁ ଚାଲିଛି ତ ଚାଲି ଗାଡ଼ି ଚାଲୁ, ଆରେ ଗୋଟେ ଆବେଶ ରହିବା ଦରକାର ନା, ହଁ ବୁଢା ହେଇଗଲା ବ୍ୟସ୍ତ ଲାଗିବ ତୁମକୁ, ସେନେ ସେ ଲେଖିଲେ ଭକ୍ତନ ଠାକୁର ଏବେ ନା ଭଜିଲେ ଯଶୋଦା ସୁତ ଚରମେ ପଡ଼ିବେ ଲାଚି, ଆରେ ଦେହଟା ତ ଦେହ ନା, ଦେହଟା କ'ଣ ଭକ୍ତର ଦେହଟା ଦେହ ନୁହେଁ କି? ତାର ଯଦି ଆତ୍ମସ୍ଥିତି ନ ଆସିଥିବ, ତାର ଯଦି ମନ ଇନ୍ଦ୍ରିୟ ଶୁଦ୍ଧ ରହିକି ଭଗବାନ ସମ୍ବନ୍ଧ ନ ହେଇଥିବ, ପ୍ରଭୁ ଚିନ୍ତନଟା ନ ଆସିଥିବ, ତାହେଲେ ସେ ପୀଡ଼ାଟା କ'ଣ ହବ? ଦେହ ପୀଡ଼ାଟା ସେତିକି ଦେବ କି ନାହିଁ? ସେଥିରେ ଭଜନ କ'ଣ କରିବ? ଦେହଟା ଭକ୍ତର ତ ସେ ଦେହଟା ନା, ନା ତାର ଆଉ କିଛି ହେଇଗଲା, ଯଦି କର୍ମ ଫଳଟା ଖଣ୍ଡନ ନ ହେଇଥିବ, ଭଗବାନ ଆମକୁ ସ୍ୱୀକାର କରୁନଥିବେ, କଷ୍ଟଟା ସେ ବୁଢ଼ା ବୟସରେ ବି ସେ କଷ୍ଟ, କଷ୍ଟଟା ସମାନ, କେବଳ କୃଷ୍ଣ ଯଦି ଆମକୁ ସ୍ୱୀକାର କରିବେ କର୍ମ ଫଳଟା ଖଣ୍ଡନ ହବ ତାଙ୍କ ସେବା ଦ୍ୱାରା, ତାଙ୍କର କୃପା ଦ୍ୱାରା କର୍ମ ଫଳଟା ତ ସମାନ। ତେଣୁ ଏଇ ଯେ ପାଠ ସ୍କୁଲକୁ ଯାଉଛନ୍ତି ପିଲା, ଆଡ଼ମିସନ ହେଉଛି, ଉପସ୍ଥାନ ପଡ଼ୁଛି, ଛୁଆ ଯେମିତି ପାଠ ପଢ଼ିବାର ତାର ଆବେଶ ନାହିଁ, ସେଭଳିଆ ଭଗବାନଙ୍କୁ ପାଇବାର ସାଧୁ ସଂଘର ଗୋଟେ ଷ୍ଟେପ୍, ଏଇଟା ସାଧୁର ଯେଉଁ ଷ୍ଟେପ୍ ରହିଲା ପଢ଼ୁଥିଲ ନା ଭକ୍ତିମାନେ ଆଗରୁ, ଭକ୍ତିମାନେ ଠାକୁର କ'ଣ କ'ଣ ଷ୍ଟେପ୍ସ କହୁଛନ୍ତି, ସାଧୁର ସଂଘ ଆମେ କରନ୍ତି, ସାଧୁର ସ୍ୱଭାବକୁ ହୃଦୟରେ ରଞ୍ଜିତ କରିବା ପାଇଁ, ତାଙ୍କ ସ୍ୱଭାବଟା କ'ଣ, ସେ କିଭଳି ଖାଉଛନ୍ତି, କେମିତି ଚଳୁଛନ୍ତି, କିଭଳି ଭଜନ କରୁଛନ୍ତି, କିଭଳି ତାଙ୍କର ଭଗବତ ବ୍ୟାକୁଳତା ରହିଛି, ଏଥିପାଇଁ ସାଧୁ ସଂଘ। ଏଇଟା ବୁଝିଲା ପରେ ହରିକଥା ଶୁଣିବାକୁ ପଡ଼ିବ, ହରିକଥା ଶୁଣିଲେ ବୋଲେ ଭଗବାନଙ୍କର ଲାଳସା ଆସିବ, ଭଗବାନଙ୍କୁ ପାଇବାର କୃଷ୍ଣ ସେବାର ଲାଳସାଟା ଉଦୟ ହେବ, ମୋ ଜୀବନକୁ କିଛି ଭଗବାନ ପାଇଁ କରିବି ନା, ଆଉ ସମୟ ମୋର ଚାଲୁଛି, ଆଉ ମୁଁ ତାକୁ ସ୍ୱୀକୃତି ଅର୍ଜନ କରିବାକୁ ପଡ଼ିବ, ଭଗବାନଙ୍କର କୃପା କିଛି ପାଇବାକୁ ପଡ଼ିବ, ଲାଳସାଟା ଗୋଟେ ମନରେ ଆସିବ, ଭଗବାନଙ୍କର ଏ ଲାଳସା, ଭଗବାନଙ୍କୁ ପାଇବାର ଲାଳସାଟା, ସେବା କରିବାର ଲାଳସା, ଏ ବର୍ଦ୍ଧିତ ହେଇ ହରିକଥାରେ ଭଗବାନଙ୍କୁ ପାଇବାର ଲାଳସା ଆସିବ। ଭଗବାନ ପାଇବାର ଲାଳସା ଆସିଲା ପରେ ତାପରେ ସେ ଭଜନ ରୀତି ଶିଖିବ, ଏସବୁ ଭଜନ ରୀତି, ମୋତେ ଏଭଳି ଭଜନ କରିବାକୁ ପଡ଼ିବ, ଏଭଳି ସେବା କରିବାକୁ ପଡ଼ିବ, ଏଭଳି ପ୍ରାର୍ଥନା କରିବାକୁ ପଡ଼ିବ, ଏଇଟା ଆବେଶ ଜିନିଷଟା। ଆମର କ'ଣ ବର୍ତ୍ତମାନ ଦେହ ଆବେଶ, ଭଜନ ଆବେଶ ନାହିଁ, ସେ ଭକ୍ତ ଭକ୍ତକୁ ଲେଖିଛନ୍ତି ଆବେଶ ରହିଆ ଦେହ ଯାତ୍ରା କରି ତୁମାର ଚରଣ ପା, ମୁଁ କେତେବେଳେ ମୋତେ ସେ ଦିନ ଆସିବ, ମୁଁ ଆବେଶ ରହି ବିଷୟ ଆବେଶରେ, ଯେଉଁ ଗୋଟେ ସଂସାର ଲୋକ ବିଷୟ ଆବେଶ ରହିଛି, ସେ ଯୁଆଡ଼େ ଗଲେ ତାର କ'ଣ, ସେ କାମଟାକୁ କିନ୍ତୁ ଫୋଡ଼ାଫୋଡ଼ି କରିଦେଇକି ତାର ପୁଣି ଯିବ, ତାର କୌଣସି କାମ ପରଫେକ୍ଟ ସେ କରିପାରିବନି, ଯେ ବିଷୟ ଆବେଶ ରହି ତାର ମନଟା ଯୋଉଠି, ଯେମିତି ଏଇ ଯେଉଁ ଯେ ମଦ ଖାଉଛି, ସେ କ'ଣ କରିବ, ତାର ଧ୍ୟାନଟା କେଉଁଠି, ସେଠି ସେ ତାର ସବୁ ବିଷୟ ଆବେଶ, ବିଷୟ ଆବେଶରେ ଯେଉଁଠି ଆବେଶ ରହିଲା ମନ, ଆବେଶ ଶବ୍ଦଟା ମନ ପାଖରେ ଲାଗେ, ଆବେଶ ରହିଛି ସେଇଠି ଆଉ। ଆଉ ଆମର କ'ଣ ବିଷୟ ବିଷୟ ଆବେଶ ରହିଲେ ମନ ବିଷୟ ପାଖରେ ରହିବ, ଆଉ ଭଗବତ ଆବେଶ ରହିଲେ ଭଗବାନଙ୍କ ସେବା ଆବେଶ ରହିଲେ ଭଜନ ଆବେଶ ରହିଲେ ସେଥିରେ ସେ ଲେଖୁଛନ୍ତି ନା ଆବେଶ ରହିବା ଦେହ ଯାତ୍ରା କରି ସେ କଥା ଆସିକି ପହଞ୍ଚିଗଲା। ମ୍ୟାନେଜେବୁଲ ପରଫେକ୍ଟ କଥା କହୁନାହାନ୍ତି, ଦେହ ଯାତ୍ରା, ଦେହ ଯାତ୍ରା ମାନେ କ'ଣ ଦେହଟାକୁ ଚଳେଇ ନେବାର ଅଛି। ଯେ ଯାତ୍ରାରେ ତୁମେ ଯାଉଛ କ'ଣ, ଯୋଉ ପୁରୀ ଯାଉଛ କି ଗୋଟେ କୋଉ ଟୁର୍ରେ ଯାଉଛ, ଏଠି କ'ଣ ଏଠି ମ୍ୟାନେଜେବୁଲ ନା? ଆଉ ଏ ଯୋଉ ଗାଧଉଛ କେତେ କେତେ ବାଲ୍ଟି ଭାବିଲେ, ଆଉ ଗାଧେଇଲା ବେଳେ କେତେ ବାଲ୍ଟି ପାଣି ଖର୍ଚ୍ଚ ହେଉଛି, ଦୁଇ ବାଲ୍ଟି ତିନି ବାଲ୍ଟି, ଯେତେବେଳେ ଯାଉଛ ଟ୍ରେନ୍ରେ ଦୁଇ ମଗ ଢାଳେଇ ପଡ଼ିବା କଥା, ମ୍ୟାନେଜେବୁଲ କରିଦେଲ ନା ଯାତ୍ରାଟା ହେଟା। ଆଉ ଏଠି କ'ଣ, ଏଠି ତିନି ଚାରି ଓଳି ପଡ଼ିଯାଉଛି, ତିନି ଓଳି ଯାତ୍ରା, ଯାତ୍ରାରେ କ'ଣ ଦେହ ମୁଠି ଦୁଇଟା ପାଟରେ ପକେଇ ଦିଅ ପୁଣି ରୁଟି, ଯାତ୍ରାଟା ନା ସେଠି ମ୍ୟାନେଜ୍ କରିକି ଆସ। ଦେହଟା ସେ ଭଜନ କରିବାକୁ ଗଲେ ଦେହ ଯାତ୍ରା ଟୁର୍ ଭଳିଆ, ପାନ୍ଥଶାଳାର ନିବାସ, କେତେବେଳେ କାଳ କଳ କଳ ଘର ଛାଡ଼ିବାକୁ ପଡ଼ିବ ହିସାବ ଅଛି। ସେଥିପାଇଁ ସେ ଲେଖିଲେ ଦେହ ଯାତ୍ରା କରି ଆବେଶ ରହିଆ, ଦେହ ଯାତ୍ରା କରି ତୁମାର ଚରଣ ପାଉ। କମ୍ କମ୍ କଥା ସବୁ ଲେଖିଦେଇଛନ୍ତି, ସବୁ ଖୋଲି ଦେଇଛନ୍ତି ଇତିହାସକୁ। ବୈଷ୍ଣବ ଭାଗବତର ସିଦ୍ଧାନ୍ତ, ବୈଷ୍ଣବ ସିଦ୍ଧାନ୍ତ, ଭଗବାନଙ୍କୁ ପାଇବାର ରାସ୍ତା ସବୁ ବୈଷ୍ଣବ ଭଜନ ଲେଖିଦେଇଛନ୍ତି। ତୁମର ଚରଣ କେତେବେଳେ ମୁଁ ପାଇବି, ଏ ଆବେଶ ଅବସ୍ଥାଟା ଆସିବାର ଅଛି। ଆବେଶ ଅବସ୍ଥାରେ କେମିତି ଆସିବ, ମନ ଇନ୍ଦ୍ରିୟଟା ଶୁଦ୍ଧ ନହେଲେ ଆବେଶ ଅବସ୍ଥାରେ କେମିତି ଆସିବ? ମନ ତ ଯେଉଁଟା ଭଲ ପାଇଲା ଯେଉଁଠିକି ଗଲା ସେ ତାର ସେଠିକି ପଳେଇଗଲା। ଆଉ ତୁମର ଏଇ ଜିନିଷଟା ସବୁ ଚାଲିଲା କେମିତି, ମେକାନିକ ଭଳିଆ, ମେସିନ୍ ଭଳିଆ, ମେସିନ୍ ଭଳିଆ କାମ କରୁଛି ନା? ଗୋଟେ ମନ ଆଉ ନାହିଁ, ଜପ କରିବାର ଅଛି ଜପଟା କରିଦେବାର ଅଛି ସରିଲା, ଆଉ ଆବେଶ ନାହିଁ ସେବାଟା କରିବାର ଅଛି। ସେବାଟା କ'ଣ କେମିତି ହେଲା, ଠିକ୍ ହେବ କି ନାହିଁ, ଭୁଲ ହେଲା କି କ'ଣ, ଆଉ କିଛି ଆମେ ଧ୍ୟାନ ଦେଲେ ଭଗବାନଙ୍କ ସହିତ ସମ୍ବନ୍ଧିତ ଯେତେ କର୍ମ ସେଟା ସବୁ ପ୍ରଭୁଙ୍କର କର୍ମ ନା। ପୂର୍ବରୁ ଆମେ ଗୋଟେ କଥା କହୁନୁ, ଗୋଟିଏ ସେବାର ଭୁଲ ହେଇଗଲେ ସେଟା ଇନଡାଇରେକ୍ଟଲି ଆସି ଭଗବାନ ସୁଖରେ ବାଧା ହେଇଯିବ। ଜଣେ ଆଜି ଗୋଟେ ଭଲ ଝାଡୁ ମାରିନି, ତାହେଲେ ସେଠି ଯଦି କିଏ ମହିଳା ଅଛି ତାହେଲେ ପୂଜାରେ ଭୋଗଟା ଧରିକି ଆଇଲା, ତାହେଲେ ଭୋଗଟା କ'ଣ ହେଲା, ଗୋଟେ ଅପବିତ୍ର ଭାବନା ଆସିଲା ନା ମନ ଭିତରେ। ଆଉ ଜଣେ ଠିକ୍ ସେ ରୋଷେଇ କରୁନି, ଆଉ ଦେଖ କେତେ ଅସୁବିଧା ହେଇଗଲା, ଠିକ୍ ସେ ରୋଷେଇ ହେଇନି ମାନେ ଭଗବାନ ଠିକ୍ ସେ ଖାଇପାରିଲେନି, ଭକ୍ତ ବି ଠିକ୍ ସେ ଖାଇପାରିଲେନି। କୌଣସି ଜିନିଷରେ ଭକ୍ତିରେ ଏମିତି ଗୋଟେ ଜିନିଷ ଅଛି, ଆମେ ଯାହାଟା ଢିଲା କରିଦେବା ସେଟା ଭଗବାନଙ୍କର ସୁଖର ବାଧା ହବ, କିନ୍ତୁ ସେଟାକୁ ସାଧକ ବୁଝିପାରେନା, ସାଧକ ଗୋଟେ ବୁଝିପାରିବନି, ସେ ତାର ଭଜନର ଆବେଶ ତ ସେ ବୁଝିପାରିବନି କ'ଣ ଅସୁବିଧା ହେଇଗଲା, କ'ଣ ଅସୁବିଧା ହେଇଯିବ। ସେଥିପାଇଁ ଏଇଟା ଗୋଟେ, ଏଇଟାକୁ ଗୁରୁ ଦାୟିତ୍ୱ ଯେଉଁ ଶବ୍ଦ ରହିଛି, ଭକ୍ତି ଜୀବନ ଗୋଟେ ଗୁରୁ ଦାୟିତ୍ୱ, ଏଇଟା କୁହାଯାଏ ମାନେ ଗୁରୁ ଦାୟିତ୍ୱ ଦେଇଛନ୍ତି। ବା ଗୁରୁ ଦାୟିତ୍ୱ ଅର୍ଥ ଗୁରୁ ମାନେ କ'ଣ, ହେଭି, ତୁମ ମୁଣ୍ଡରେ ଗୋଟେ ସବୁବେଳେ ବଡ଼ ଦାୟିତ୍ୱ ରହିଛି, ତୁମେ ଲାଇଟ୍ରେ କିଛି କହିପାରିବନି, ହାଲୋ ହବ ନନ୍ ନାହିଁ ଏମିତି ଜିନିଷ ନାହିଁ। ଭକ୍ତିମାନେ ଗୋଟେ ଗୁରୁ ଦାୟିତ୍ୱ କାମ, ଏହା ଭଗବାନ ପାଇବାର ଅଛି ନା। ଆଉ ଏଇ ଯେଉଁ ମନ ଇନ୍ଦ୍ରିୟକୁ ଶୁଦ୍ଧ କରିବାକୁ ଗଲେ ତୁମକୁ ଏଭଳି ଗୁରୁ ଦାୟିତ୍ୱ ନେବାକୁ ପଡ଼ିବ, ଢିଲମ ଢିଲା କିଛି କାମ ଚଳିବନି, ଏଇଟା ଗୁରୁ ଦାୟିତ୍ୱ ନେବାକୁ ପଡ଼ିବ। କାରଣ ମନ ଇନ୍ଦ୍ରିୟଟା କ'ଣ ଫାଙ୍କାରେ ବୁଲିଛନ୍ତି ସବୁ, ବୁଝିପାରୁଛି କି ନାହିଁ, ମନ ଇନ୍ଦ୍ରିୟ ତାଙ୍କ ଇଚ୍ଛାରେ ସେ ବିଚରଣ କରିଛନ୍ତି। ଗୋଟେ ଅଭ୍ୟାସଟାକୁ ଫେରିଲା ବେଳକୁ ଇଲାଷ୍ଟିକଟାକୁ, ଇଲାଷ୍ଟିକ ଦେଖିଛ ନା, ଇଲାଷ୍ଟିକ ତୁମେ ଟାଣିଦେବ ସରିଗଲା, ତୋର ଟାଣିଦେଲା ପରେ ଆଉ ତାର ଯେଉଁ ମୂଳଟା ଯେଉଁ କେତେଟା ଇଲାଷ୍ଟିକ ନଥାଏ, କେତେଟା ଟାଣିଦେବ ସେ ପଳେଇ ଆସିବ, କେତେଟା ଟାଣିଦେବ ସେ ପଳେଇ ଆସିବ, ଆଉ କେତେଟା ଯଦି ଟାଣିଦେବ ସିଏ ଗଲା, ଆଉ ହବନି, ସେ ହବନି। ସେଭଳି ଏଇ ଇନ୍ଦ୍ରିୟ ମନ ଗୁଡ଼ାକ ଇଲାଷ୍ଟିକ ଭଳିଆ, ଏଇଟା ଅନାଦି କାଳରୁ ସେଗୁଡ଼ା କ'ଣ ହେଇଛନ୍ତି, ସବୁ ବିଷୟ ଭୋଗରେ ଏକ୍ସପାଣ୍ଡ ହେଇଯାଇଛନ୍ତି ପୁରା। ଏଇଟା ଅସମ୍ଭବ କାମ ଭଳିଆ ନା, ଗୋଟେ ଜୀବ ପାଇଁ ଏଇ ମନ ଇନ୍ଦ୍ରିୟକୁ ସଂଯମ କରିକି ଭଗବାନଙ୍କର ବିଷୟରୁ ମୁକ୍ତ ହେବା, ମନ ବିଷୟର ଚିନ୍ତା କରିବ ନା, ଏଇଟା ଗୋଟେ ଜୀବ ପାଇଁ ପ୍ରାକ୍ଟିକାଲି ଅସମ୍ଭବ। ସେଥିପାଇଁ ସେ ଭଗବାନଙ୍କ ସେବା କରୁଛି, ଭଗବାନ ଆଶ୍ରୟ ନେଣ କ'ଣ ଲେଖିଲେ ଭକ୍ତିବିନୋଦ ଠାକୁର, ଗୋପୀନାଥ ହୃଦୟ ବସିଆ ମୋରେ ତୁମେ ହୃଷିକେଶ ହୃଷିକ ଦମିଆ ତାରହ ସଂସ୍କୃତି ଘରେ। ଆପଣ ହୃଷିକେଶ, ଆପଣ ଇନ୍ଦ୍ରିୟମାନଙ୍କୁ ଦମନ କରିକି ମୋତେ ସଂସାର ଉଦ୍ଧାର କର। ଜୀବ ଭଲ ବିଶ୍ୱାସ ଆଗରେ ସେ କା 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 କଥାରେ ଲେଖିଲେ, ଇନ୍ଦ୍ରିୟ କଥାରେ ଲେଖିଲେ ନା, ଏଠି ଦେଖୁନା ଏଠି ସେ କଥା ଲେଖୁଛନ୍ତି, ତୁମେ ହୃଷିକେଶ ହୃଷିକ ଦମିଆ ତାରହ ସଂସ୍କୃତି ଘରେ। ଆପଣ ଇନ୍ଦ୍ରିୟକୁ ଦମନ କରନ୍ତୁ, ଆମେ କ'ଣ କହୁଛେ, ଯୋଗୀ କ'ଣ କରେ, ସେ କହିବେ ମୁଁ ଇନ୍ଦ୍ରିୟକୁ ଦମନ କରିବି, ଆମେ କ'ଣ କହୁଛେ ଆମ ପ୍ରୋସେସ, ଭକ୍ତି ଠାକୁର କ'ଣ ଲେଖିଲେ, ତୁମେ ହୃଷିକେଶ ହୃଷିକ ଦମିଆ, ତୁମେ ଇନ୍ଦ୍ରିୟମାନଙ୍କର ସ୍ୱାମୀ, ତୁମକୁ ଦମନ କରିବାକୁ ପଡ଼ିବ। ସ୍ୱାମୀ ଦମନ କରିବେ ନା, ମୋ ଚାକରଟା, ମୁଁ ଇନ୍ଦ୍ରିୟଙ୍କର ଚାକରଟା ମୁଁ କ'ଣ କରିବି, ତାର ସଂସ୍କୃତି ଘରେ ଇନ୍ଦ୍ର ଦମନ ହେଇଗଲେ ଆପଣ ମତେ ଉଦ୍ଧାର କର। କେତେ ସୁନ୍ଦର ଭାବ ସବୁ ପ୍ରକଟ କରେଛେ। ଆମେ ଯେଉଁ ଭାବୁଛେ ଆମ ମନ ଇନ୍ଦ୍ର ସଂଯମ କରିଦେବା, ଏଟା ସମ୍ଭବ ନୁହେଁ। ତେଣୁ ଆମେ ଏଭଳି ଭଗବାନଙ୍କର ସେବା କରିବା, ଏମିତି ପ୍ରାର୍ଥନା କରିବା, ଏଭଳି ତାଙ୍କ ଉପରେ ନିର୍ଭର କରିବା, ସିଏ ଯାହା କରିବେ କରିବା, ଆଉ ତ ଏଥିରେ ତ ଉପାୟ କିଛି ନାହିଁ। ହଁ, ସେ ଲେଖିଲେ ନା, ଗୋପୀନାଥ ଅନାଥ ଦେଖିଆ ମୋରେ, ଦେଖ ସେ ପଦେଶ ଅଛି, ଗୋପୀନାଥ ଅନାଥ ଦେଖିଆ ମୋରେ, ତୁମେ ଋଷିକେଶ ଋଷି, ମନାଥ ହେଇଗଲି, ଅନେକ ଯତ୍ନ ହୋଇଲ ବିଫଲ, ଏଖନ ଭରସା ତୁମେ। ଆଉ କ'ଣ ପଢ଼ୁ? ଏଇଟା ସବୁ ପଢ଼ିବା ଦରକାର ନା, ମନେ ରହିବା ଦରକାର ନା ପଦ ଗୁଡ଼ା ସବୁ? ଗୀତା ଭାଗବତ କ'ଣ ପଢ଼ୁଛ? ପ୍ରଥମ ତୁମକୁ ଆଗେ ଏଇଟା ପଢ଼ିବାକୁ ପଡ଼ିବ। ବୈଷ୍ଣବ ଭଜନ ସବୁ ମୁଣ୍ଡରେ ଗୋଟେ ପଦ କଲେ ଯେମିତି ସେଇଟା ମନେ ରହିଥିବ ସବୁବେଳେ ବାରମ୍ବାର। ଏଇଟା ବୈଷ୍ଣବ ଭଜନ ପଢ଼, ଗୀତା ଭାଗବତ ତତ୍ତ୍ୱ ସମସ୍ତେ କହୁଛନ୍ତି ବା ତୁମେ ଶୁଣିଦେବ, ପ୍ରଭୁପାଦ ଗ୍ରନ୍ଥରେ ରହିଛନ୍ତି। ବୈଷ୍ଣବ ଭଜନଟା ତୁମେ ପଢ଼ିଲା ମାନେ ଜାଣିଦେବ, ଗୀତା ଭାଗବତ ସହିତ ମିଶେଇ ପାରିବ, ସିଦ୍ଧାନ୍ତର ପାଇବ ସେଇଠି। ସେ ଲେଖୁଛନ୍ତି ଭକ୍ତନା ଠାକୁର, ଗୋପୀନାଥ ଅନାଥ ଦେଖି ଆମରେ, ମୁଁ ଅନାଥ ହେଇଯାଇଛି, ମୁଁ ଅନାଥ ହେଇଯାଇଛି। ହଁ ଗୋପୀନାଥ, ଆମର ଉପାୟ ନାହିଁ, ଉପାୟ ବି ନାହିଁ, ମୁଁ ଅନାଥ ହେଇଯାଇଛି, ମୁଁ କେବେ ପାରିବି ନାହିଁ। ଭଗବାନଙ୍କୁ ଏମିତି ଭଜନ କରାଯାଏ ନା? ଆଉ ଦମ୍ଭର କୋଉଠି ଅଛି ନା ଯୋଗ୍ୟତାର କୋଉଠି ଭଗବାନଙ୍କର ଭଜନ ହୁଏ? ପ୍ରଭୁଙ୍କର ଏଇ ଯୋଉ ଅବିଦ୍ୟାଗ୍ରସ୍ତ ଶରୀରରେ ଯୋଉ ଜୀବ ରହିଛି, ସିଏ କେତେ କେମିତି ମୁକ୍ତ ହବ ଯଦି କୃଷ୍ଣ ଆମକୁ ସାହାଯ୍ୟ ନ କରିବେ? ତେଣୁ ଯାହା କରିବେ କରିବେ, ତାଙ୍କର ଭରସାରେ ଗୋଟେ ଜୀବ ସମର୍ପିତ ହେଇକି ତାଙ୍କର ସେବା କରିବାରେ। କାରଣ ଏଇଟା ତ ଲାଷ୍ଟ ବଡ଼ ମେଡିକାଲ ଲାଷ୍ଟ, ଏ ଯେଉଁ ଯେମିତି ଟାଟା କ'ଣ ଟାଟା ମେମୋରିଆଲ ନା କ'ଣ କହୁଛ ସେ ହସ୍ପିଟାଲ, ସେଠି ଯଦି କ୍ୟାନ୍ସର ଭଲ ନହେଲା ଆଉ କେଉଁଠି ହବ? ଗଲା ଲାଷ୍ଟ ତ ତୁମର ଥାର୍ଡ ଷ୍ଟେଜ୍, ଆଉ ଯଦି ହବ ସେଇଠି ହବ ନ ହେଇପାରିଲା ମରିବ ଜୀବନ, ସେଇଟା ଏଇଟା ହେଉଛି ଲାଷ୍ଟ। ଏଇ ଭକ୍ତି ଗୋଟିଏ ଆଶ୍ରୟ, ଯଦି ଭଗବାନଙ୍କ ସେବା, ଭଗବାନଙ୍କର ଭଜନ ପୁରା ଶରଣାଗତ ହେଇଗଲ, ଅଲଗା କଥାରେ ମୁଣ୍ଡ ପରିବନି, ଯଦି ସେ କୃପା କରିବେ ତ ମନ ଇନ୍ଦ୍ରିୟ ସଂଯୋଗ ହବ, ତୁମେ ଚେଷ୍ଟା ଭାବନି ଯେ। କିନ୍ତୁ ଭକ୍ତି ଯୋଗରେ ତିନି ନିୟମ ଗୁଡ଼ିକ ଆମେ ପାଳନ କରିବାକୁ ପଡ଼ିବ, ଯେତେ ସମ୍ଭବ ଆମେ ପାଳନ, ତାପରେ ଅପ୍ ଟୁ କୃଷ୍ଣ। ଆମେ ଅନାଥ ଉପାୟ କିଛି ପାରିବନି, ତୁମେ ଯେତେ ପ୍ରକାର ଉପାୟ କରି କିଛି ପାରିବନି। ସକଳ ସେ ଲେଖିଛନ୍ତି ନା, ହଇଲା ବିଫଳ, ମୋର ସବୁ ଜିନିଷଟା ବିଫଳ ହେଇଗଲା, ଦେଖ ନା ଭରସା ତୁମେ, ଯେତେ ପ୍ରକାର ଚେଷ୍ଟା କଲି ଗୋଟେ ସବୁ ବିଫଳ ହେଇଗଲା। ଗୋପୀନାଥ, ମନ ଯେ ପାଗଲ ମୋର, ନାମାନେ ଶାସନ ସଦା ଅଚେତନ, ବିଷୟରେ କିଛି ଘର। ଗୋପୀନାଥ, ମନ ହଉଛି ପାଗଳ, ପାଗଳ ମନକୁ ମୁଁ କ'ଣ କରିବି? ପାଗଳ ଛୁଆଟୁ ତୁମେ ଗୋଟେ ଯାହା ମନ ପାଗଳ, ତାକୁ ବାଡ଼ାବାଟି କରିବ, କ'ଣ 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 କରିବ? ବାଡ଼େଇଦେଲେ ସେ ଚାପିଯିବ, ତାକୁ ନ ବାଡ଼େଇ ପାରିଲେ ଏ ପାଗଳ ଯୋଉ ଛୁଆଗୁଡ଼ା, ଯୋଉ ଚୁପ ଚକଲ ଛୁଆ, ତାଙ୍କ ମନ ପିଟିଦେଲେ ସେ ଟିକେ ସାବଧାନ ହେଇଯିବ। ତାପରେ ପିଟା ବନ୍ଦ କଲେ ସେଟା ଲେଖୁଛନ୍ତି ଗୋପୀନାଥ, ମନ ଯେ ପାଗଳ ମୋର, ନା ମାନେ ଶାସନ ସଦା ଅଚେତନ, ଶାସନ କଲେ ବି ସେ ମାନୁନି, ଆଉ ଅଚେତନ ଅବସ୍ଥାରେ ରହୁଛି, ବିଷୟରେ କିଛି ଘର, ବିଷୟରେ ପୁରା ଘୋର ବିଷୟରେ ମଜିଯାଇଛି। ସେ ପ୍ରାର୍ଥନା କରିଛନ୍ତି ନା ଭଗବାନଙ୍କୁ, ଏମିତି ଡକାଯାଏ ନା ଆଉ? ଆରେ ମୁନିଯୋଗୀ ମାନେ କ'ଣ କରୁଥିଲେ? କେବଳ ମନ ଇନ୍ଦ୍ରିୟକୁ ଶୁଦ୍ଧ କରିବା ପାଇଁ ଜନ୍ମ ଜନ୍ମ ବିତାଉଥିଲେ, ଗୋଟେ ଜନ୍ମ କଥା କ'ଣ, ଜନ୍ମ ଜନ୍ମ ବିତାଉଥିଲେ, ଏତେ ପ୍ରବଳ ଏମାନଙ୍କର ପ୍ରଭାବ। ଆଉ ସେମାନେ କାହିଁକି ଜନ୍ମ ଜନ୍ମ ବିତାଉଥିଲେ? ସେମାନେ ଭଗବାନଙ୍କୁ ସ୍ୱୀକାର କରୁନଥିଲେ, ସେମାନେ ଯୋଗପନ୍ଥାକୁ, ଜ୍ଞାନପନ୍ଥାକୁ, ପୁଣ୍ୟକୁ, ଧର୍ମକୁ ଆଶ୍ରୟ କରୁଥିଲେ ଭଗବାନଙ୍କ ଉପରେ। ଇନ୍ଦ୍ରିୟମାନଙ୍କର ଯେ ପତି, ଇନ୍ଦ୍ରିୟାଣାମ ମନଶ୍ଚାସ୍ମି, ଭଗବାନ ମୁଁ ହେଉଛି ଋଷିକେଶ, ଇନ୍ଦ୍ରିୟମାନଙ୍କର ଋଷିକ ମାନେ ଇନ୍ଦ୍ରିୟ ତାଙ୍କର ସ୍ୱାମୀ, ସିଏ ନ ଚାହିଁଲେ ତୁମେ କ'ଣ କରିବ? ତା ଯୋଗୀଟା ହୁଅ, ଜ୍ଞାନଟା ହୁଅ, ଯିଏ ହଉ, ସେଟା ସେ ତାଙ୍କୁ ଜନ୍ମ ଜନ୍ମ ବିତେଇବାକୁ ପଡ଼େ। ଆଉ ଆମର ଭକ୍ତର କ'ଣ, କେବଳ ଗୋଟିଏ ଆଶ୍ରୟ, ତାର ଜନ୍ମ ଜାଣି ନାହିଁ କି କର୍ମ ଜାଣିନି, ସେ କେବଳ ଜାଣିଛି କୃଷ୍ଣଙ୍କର କଥା, ଯଦି କୃଷ୍ଣ ଚାହିଁବେ ହବ, ନହେଲେ ଆଉ କିଛି ଉପାୟ ନାହିଁ। ଏଠି ସେ ଲେଖୁଛନ୍ତି ସେ କଥା, ଗୋପୀନାଥ, ହାର ଯେ ମାନିଛି ଆମେ, ମୁଁ ଯେ ମନକୁ ଶାସନ କରିବା ପାଇଁ ମୁଁ ହାର ମାନିଯାଇଛି, ଅନେକ ଯତ୍ନ ହୋଇଲା ବିଫଲ, ଏଖନ ଭରସା ତୁମେ, ଅନେକ ଯତ୍ନ ମୁଁ କରିଛି, ସବୁ ଯତ୍ନ ମୋର ବିଫଳ ହେଇଯାଇଛି, ଅଳ୍ପ ଖାଇବି, ଅଳ୍ପ ଶୋଇବି, ଏଟା କରିବି, ସେଟା କରିବି, ଯେତେ ପ୍ରକାର ଜିନିଷ ମୁଁ କରି ସବୁ ବିଫଳ ହେଇଯାଇଛି, ବର୍ତ୍ତମାନ ଭରସା ହଉଛ ଆପଣ, ଭରସା ଭଗବାନ, ଏଟା ତ ଲାଷ୍ଟ, ଆଉ ତୁମେ କ'ଣ କରିବ? ସେଇ କୃଷ୍ଣ, ଯାହା କରିବ ଆପଣ, ହସେଇଲେ ହସେଇବେ, ମାରିଲେ ମାରିବେ, ରଖିଲେ ରଖିବେ, ଆଉ ତ କିଛି ଉପାୟ ନାହିଁ। ସେ ଲେଖୁଛି, ଗୋପୀନାଥ କେମନେ ହଇବେ ଗତି, ଯଦି ଆପଣ ମୋତେ ସାହାଯ୍ୟ ନ କରିବେ କ'ଣ? ଗୋପୀନାଥ କେମନ ହଇବେ, ପ୍ରବଳ ଇନ୍ଦ୍ରିୟ ବଶୀଭୂତ ମନ, ନା ଛାଡ଼େ ବିଷୟ ଗତି, ପ୍ରବଳ ଇନ୍ଦ୍ରିୟ ମାନେ ପ୍ରବଳ, ଆଉ ମନ ବଶୀଭୂତ ହେଇକି ରହିଛି, ମନ ବଶୀଭୂତ କରି ଇନ୍ଦ୍ରମାନଙ୍କୁ ରଖିଛି, ବିଷୟ ରତିଟା ଛାଡ଼ୁ ନାହିଁ, ମୁଁ ଜାଣୁଛି ଛାଡ଼ୁନି। ଗୋପୀନାଥ ହୃଦୟ, ଲାଷ୍ଟକୁ ଏହି ପ୍ରାର୍ଥନା କରେ, ଗୋପୀନାଥ ହୃଦୟ ବସି ଆମରେ, ମନକେ ସମୟ ଲହ ନିଜ ପାଶେ ଘୁଚିବ ବିପଦ, ଯେଉଁ ବିପଦରେ ମୁଁ ପଡ଼ିଯାଇଛି ମୋ ହୃଦୟରେ ଟିକେ ବସିକି ମୋତେ ଟିକେ ନେଇକି ମୋ ମନକୁ ନେଇକି ଆପଣଙ୍କ ଚରଣ କମଳରେ ଲଗାନ୍ତୁ। ଗୋପୀନାଥ ଅନାଥ ଦେଖି ଆମରେ ତୁମି ହୃଷିକେଶ ହୃଷିକ ତମିଆ ତାର ହୋ ସଂସ୍କୃତି ଘରେ। ପ୍ରାର୍ଥନା ଯେଉଁ ରଚନା କରିଛନ୍ତି, ଇଏ ପ୍ରାର୍ଥନା ନୁହେଁ, ଇଏ ହେଉଛି ସମସ୍ତ ଶାସ୍ତ୍ରର ସାର। ତମେ ଯେତେ ପାଠ ପ୍ରବଚନ କର, ଯେଉଁଠି ଜିନିଷ କର, ଖୋଜି ଖାଜିକି ଆସିବ, ତା ଉପାୟଟା କ'ଣ? କୃଷ୍ଣଙ୍କୁ ପାଇବାର ଉପାୟ ସେଟା କେବଳ ଏମାନେ ସୁଧୀ ଆଚାର୍ଯ୍ୟମାନେ ବିଶେଷ କରି ଭକ୍ତିମ ଠାକୁର ନରୋତ୍ତମ ଦାସ ଠାକୁର ଦେଇଦେଇଛନ୍ତି ତାଙ୍କ ଭଜନ ମାନଙ୍କରେ। ସେ ଲାଷ୍ଟ ଜିନିଷ ତୁମେ ଖୋଜୁଛ, ଏମିତି ଏଇଟା କରିହବ, ଏଇଟା ଏମିତି କରିହବ, ଏମିତି କଲେ ଏଇଟା ହବ, ତୁମେ କହିଦେବ ସୂତ୍ରଟା କେମିତି କ'ଣ କଲେ ମୁଁ ଇନ୍ଦ୍ରମାନ ମନ ଇନ୍ଦ୍ର ସଂଯମ ହେବି, ଉପାୟ କେତେ ରହିଲା? ସେଟା କୁହାଗଲା ଅତ୍ୟାହାସ ଅତ୍ୟାହାର ପ୍ରାୟ ଅଧିକା ଖାଇବନି, ଏଟା କରିବନି, ଭକ୍ତି ନଷ୍ଟ ହେଇଯିବ କୁହାଗଲା। ଭଗବାନ ଗୀତାରେ କହିଲେ ଯୁକ୍ତ ଆହାର ବିହାର ଆସ୍ୟ, ଏଠି କହିଥିଲେ ସବୁ କହୁଛନ୍ତି, ଆମେ ତ ସବୁ କରୁଛୁ, ପୁଣି କାଇଁ ଇନ୍ଦ୍ର ସଂଯୋଗ ହଉନି, ପୁଣି ମନ ଇନ୍ଦ୍ର କାହିଁ ସଂଯୋଗ ହଉନି, କାହିଁ ବିଷୟ ରତି ଛାଡ଼ୁନି? ଏଠି କହିଲେ ତୁ ପ୍ରାର୍ଥନା ଏଇଭଳି କରିବାକୁ ପଡ଼ିବ, ଏଭଳି ଶରଣାଙ୍ଗତ ହବାକୁ ପଡ଼ିବ। ସୂତ୍ରଗୁଡ଼ା ସବୁ ଏଠି ରହିଲା, ଗଣିତ ଜଣେ ପଢ଼ିଦେଇ ଚାଲି ଆସୁଛି, ସେ ସେଇଟାକୁ ପଢ଼ିଦେବି, ସେଇଟାକୁ କହିଦେଉଛି, ଅଲଗା ହେଇଗଲେ ଆଉ ଏ ପ୍ଲସ୍ ବି ଜାଗାରେ ଯଦି ସି ପ୍ଲସ୍ ଡି ହେଇଯିବ ଆଉ କରିପାରିବନି। ସେଇଭଳିଆ ସୂତ୍ରଟାକୁ ଜାଣିବାକୁ ପଡ଼ିବ, ସୂତ୍ର ହଉଛି ଆଚାର୍ଯ୍ୟମାନେ ସୂତ୍ର ସବୁ ଦେଇକି ଯାଇଛନ୍ତି, ସେଇ ସୂତ୍ରକୁ ଧରିକି ଆମେ ବଞ୍ଚିବା, ତା ଭିତରେ ଯାହା କୃଷ୍ଣ ଯଦି କୃପା କରିବେ କରିବେ ନହେଲେ ନାହିଁ। କିନ୍ତୁ ଭାବନି ଯେ କିଛି ଗୋଟେ ଉପାୟ କରିଦେଇକି ତୁମେ ଏଇଟା ଆଚିଭମେଣ୍ଟ କରିଦେବ, ନାହିଁ, ଆଚାର୍ଯ୍ୟଙ୍କୁ ପଥର ହେଇଯିବାକୁ ପଡ଼ିବ। ଦେଖୁନାହାନ୍ତି ସେ କେମିତି କହୁଛନ୍ତି, ଗୋପୀନାଥ ଅନାଥ ଦେଖି ଆମରେ, ମୁଁ ଅନାଥ ହେଇଗଲି, ମୋତେ ରକ୍ଷା କର, ମୁଁ ହାର ମାନିଯାଇଛି। କାରଣ ଏଇ ସମସ୍ତ ଯୋଗର ଲକ୍ଷ୍ୟ ହେଉଛି କ'ଣ? ଇନ୍ଦ୍ରମାନଙ୍କୁ ଶୁଦ୍ଧ କରିବା, ମନ ଇନ୍ଦ୍ରକୁ ବିଷୟ ରତିରୁ ଭୁଲେଇବା। ବିଷୟର ରତିଟା ଯେଉଁ ରହିଛି, ବିଷୟ ଆଡ଼କୁ ଯେଉଁ ମନ ପଳାଉଛି, ସେଇଥିରୁ ମନକୁ ଭୁଲେଇବା, ସେଇଠୁ ନ ଯାଉ, ଆଗେ ରୋକ। ରୋକିବା ପାଇଁ ସମୟ ଲାଗିଯାଉଛି, ସେମିତି ହେଇପାରୁନି, ରୋକିପାରିବେ କି? ଯୋଗୀମାନଙ୍କର କ'ଣ କାମ? ସେ ବିଷୟର ପ୍ରଭାବଟାକୁ ରୋକିବା ପାଇଁ ଚାହୁଁଛନ୍ତି। ଆମର କ'ଣ କାମ? ସେଇଟା ଆମର କାମ ନା, ଆମର କାମ ହେଲା କୃଷ୍ଣଙ୍କ ଉପରେ ଧ୍ୟାନ କରିବା, କୃଷ୍ଣଙ୍କ ସେବା କରିବା, କୃଷ୍ଣଙ୍କ ସେବା କୃଷ୍ଣଙ୍କର ଚିନ୍ତନ କଲା ପରେ ବିଷୟରତି ଛାଡ଼ିବ। ଆମେ ବିଷୟରତି ଛାଡ଼ିକି କୃଷ୍ଣଙ୍କର ଭଜନ କରିପାରିବା, ଏଇଟା ଖାଇବ ସମ୍ଭବ ହବ? ବିଷୟ ଛାଡ଼ିବ କେମିତି? କାହା ଶକ୍ତିରେ ଛାଡ଼ିବ? ଆମେ ଆମେ କ'ଣ କରୁଛେ? କେବଳ କେତେ ଜନ୍ମ ଲାଗିପାରେ ବା ଏଇ ଜନ୍ମ ହେଇପାରେ, ଏଇଟା ଅପ ଟୁ କୃଷ୍ଣ। କୋଟି କୋଟି ଜନ୍ମ, ଶହ ଶହ ଲକ୍ଷ ଲକ୍ଷ ଜନ୍ମ ବିତାଉଛନ୍ତି ଯୋଗୀମାନେ କେବଳ ଏଇ ମନ ଇନ୍ଦ୍ରକୁ ସଂଯମ କରିବା ପାଇଁ, ପାଇବା କୃଷ୍ଣଙ୍କୁ ପାଇବା ଛାଡ଼ ତାଙ୍କୁ। ଆମେ ସେଥିପାଇଁ ଏ ସେବା ଦିଆହେଲା, ଭଗବାନଙ୍କ ସେବା, ଭଗବାନଙ୍କର ବୈଷ୍ଣବ ପ୍ରିନ୍ସିପଲ, ଆମେ ସେ ରାସ୍ତାରେ ଯିବା। ଯଦି ତାଙ୍କର କୃପା ହବ ତାହେଲେ ମନ ଇନ୍ଦ୍ରିୟ ସଂଯମ ବିଷୟରତିଟା ଛାଡ଼ିବ। ଆଉ ବିଷୟରତି ଛାଡ଼ିଦେଲା ପରେ ଗୋଟେ ଜୀବର ଉନ୍ମୁଖତା ଆସିଲା, ହେଲେ କୃଷ୍ଣଙ୍କର ଇଚ୍ଛାଟା ତା ବିଷୟରତି ନାହିଁ, କୃଷ୍ଣ ତାକୁ ବରଣ କରି ସାଧୁଗୁରୁ ନିୟମରେ ସେ ଯେତେବେଳେ ଜୀବନ ବିତାଉଛ, ବିଷୟରତି ତାର ଆଉ ନାହିଁ, ସାଧୁଗୁରୁ ତାକୁ ବରଣ କଲେ, କୃଷ୍ଣ ତାକୁ ବରଣ କରିବେ। ଆଉ ସେତେବେଳେ କୃଷ୍ଣଙ୍କ ଇଚ୍ଛାଟା ବଳବତୀ ହବ, କୃଷ୍ଣ ଯାହା ଚାହିଁବେ ତୁମେ ୟୁଜ୍ କଲେ, ତୁମର ଇଣ୍ଡିପେଣ୍ଡେଣ୍ଟ ଆଉ କ'ଣ ରହିଲା? ତୁମର ସ୍ୱତନ୍ତ୍ରତା ଆଉ କିଛି ନାହିଁ, କୃଷ୍ଣ ତୁମକୁ ଗ୍ରହଣ କରିନେଲେ ଆଉ। ଏ ଯେ ରାଜା ଉଦ୍ଧାର, ରାଜା ତାର କହିଲା ଝିଅଟାକୁ ବାହା ହଉ, ତାର ଅସୁନ୍ଦରୀ ହଉ, ସେ କାଳିଟା ହଉ କି କ'ଣ ହଉ, ତାର ତାର ଇଚ୍ଛା ଯଦି କରିଦେବ ସେ କାମ ଆଣିବନି, ତମେ ବିବାହ। ଦୁଇ ପ୍ରକାର ରାଜାର ଜିନିଷ ଅଛି ନା, ରାଜା ଦୁଇ ପ୍ରକାର ଜିନିଷ, ରାଜା ଏ ଚାହିଁବ ଟ୍ରାଡିସନାଲ କିଛି କରିପାରିବ, ତାର ତାର ଟ୍ରାଡିସନାଲ ମ୍ୟାରେଜ୍ କରିପାରିବ, ତାର ବର ଏ ଯେଉଁ ପୂର୍ବରୁ ଆମେ କହୁଥିଲୁ ନା, ତା ଜାତକ ଦେଖିବ, ରାଜାର ଯୋଗ ଦେଖିବ, ଯଦି ରାଜା ଚାହିଁବ ସେ ଚାକରଣୀକୁ ରାଜାକୁ ରଖିଦେଇପାରିବ, ଚାକରଣୀଟାକୁ ସେ କହିବ ରାଣୀ କରି ରଖିଦେବ, ରାଜା ଚାହୁଁଛି ନା ସେ ଚାକରଣୀକୁ ରାଣୀ କରିଦେବ। ତାଙ୍କ ହାତରେ ଦୁଇଟା ଫର୍ମୁଲା, କୃଷ୍ଣଙ୍କ ହାତରେ ସେଭଳିଆ ଇଚ୍ଛା, ତୁମେ ଯଦି ଶୁଦ୍ଧ ହେଇକି ତୁମେ କ'ଣ ହବ, କୃଷ୍ଣ ଚାହିଁବେ ତାଙ୍କର ଚାହିଁବ ଗ୍ରହଣ କରିବେ, ସେ କୃଷ୍ଣ ଚାହିଁବେ କୌଣସି ଜୀବକୁ ଏଇଭଳି ଗ୍ରହଣ କରିବା ପାଇଁ ହେତୁ କି କୃପା ଦ୍ୱାରା ସେ ଚାକରଣୀକୁ ରାଜାରାଣୀ କରିଦେଇପାରିବେ। ଭରସା ହେଲା କେବଳ ସେଠି କୃଷ୍ଣ, କିନ୍ତୁ ତାଙ୍କର ଇଚ୍ଛାଟା ଆମର ଇଚ୍ଛାଟାକୁ ଆମେ ଛାଡ଼ିଦେବା ଦରକାର। ତୁମ ଭକ୍ତି ନଟାକୁ ସେଟା କରେ ନା, ତୁମର ଇଚ୍ଛା ଆଜ ଇଚ୍ଛା ମିଶାଇଲ ଭକତି ବିନୋଦ ଆଜ ଆପଣ ଭୁଲ, ନିଜକୁ ଭୁଲିବାକୁ ଚେଷ୍ଟା କର, ମନରେ ରଖନି ସଂସାରର ନିଜର କର୍ତ୍ତବ୍ୟ ନିଜର, ଏଗୁଡ଼ା ମନ ରଖିଲେ ଆଉ କ'ଣ, ଏଗୁଡ଼ା ସେଇ ତ ସେଇ କଥାଟା ମନରେ ପଡ଼ିବ, ମୋ ବାପା କାମ, ମୋ ମାଆର କାମ, ମୋର ଝିଅର କାମ, ବାବାଜୀ ହେଇଗଲେ ହେଇଗଲେ ତୁମେ କ'ଣ କରିବ? ମୋର ଏଇଟା ଦାୟିତ୍ୱ ରହିଛି, ମୋ ବାପାର ଆରେ ବାବାଜୀ ତ ହେଲା ଗଲା, ଆଉ କ'ଣ, ଆଉ ମୋର କିଛି କର୍ତ୍ତବ୍ୟ ନାହିଁ, ମୋର କର୍ତ୍ତବ୍ୟ ହେଲା କେବଳ କୃଷ୍ଣ ସେବା, ବାସ୍ ଟପ୍ ମୋଷ୍ଟ ପ୍ରାଇସ୍। ଇପ୍ରାସୀ ତାଙ୍କୁ ଦେବାକୁ ହିଁ ପଡ଼ିବ କୃଷ୍ଣ, ବିନ୍ଦୁ ଗୋପୀମାନେ କିଛି କୌଣସି ଆଚ୍ଛା ଗୋପୀମାନେ ତାଙ୍କ ବାପା କଥା ଚିନ୍ତା କରୁନଥିଲେ, ମା କଥା ଚିନ୍ତା କରୁନଥିଲେ, କାହା କଥା ନାହିଁ, ଟୋଟାଲ ଭଗବାନଙ୍କୁ ପାଇବାର ଅଛି, ଯେଉଁମାନଙ୍କର ପ୍ରଭୁଙ୍କୁ ପାଇବାର ଅଛି ତାଙ୍କୁ ଏହି ପ୍ରାଇସ୍ ଦେବାକୁ ପଡ଼ିବ। ଏଇଟା ସ୍ଥିତି, ଭଗବାନଙ୍କୁ ପାଇବାର ସ୍ଥିତି, ତାଙ୍କ ଇଚ୍ଛାରେ ଇଚ୍ଛାକୁ ମିଶାଇ ଦେବାକୁ ପଡ଼ିବ, ଗୋଟେ କଣ୍ଡେ ହେଇଯିବାକୁ ପଡ଼ିବ। ଆଉ ସୀତା ଯଦି ଗ୍ରହଣ କଲେ, ଏଇ ଯେ ନନ୍ଦ ମହାରାଜଙ୍କ କଥାରେ ପଡ଼ିବ, ତାଙ୍କ ଇଚ୍ଛା ହେଉଛି ଗୋବର୍ଦ୍ଧନ ପୂଜା ହବ, ଇନ୍ଦ୍ରଙ୍କର ପୂଜା ହେଇପାରିବ ନାହିଁ, ସାଙ୍ଗେ ସାଙ୍ଗେ ସେଇଟା ବଳବତ୍ତି ହେଲା। ସେଭଳି କୃଷ୍ଣଙ୍କର ଇଚ୍ଛା ତ ଆମ ଜୀବନରେ କାର୍ଯ୍ୟ ହଉ, ତୁମର ଯାହା ଇଚ୍ଛା ପ୍ରଭୁ ସେଇଟା କର, ମାରିଲେ ମାରନ୍ତୁ, ରଖିଲେ ରଖନ୍ତୁ, ତାରିଲେ ତାର, ଏଇ ପ୍ରାର୍ଥନା ଭକ୍ତକୁ କରିବାକୁ ପଡ଼ିବ। ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତଙ୍କୁ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିଦାୟ ଗୌର ପ୍ରେମାନନ୍ଦେ।